ତପସ୍ୟାର 6 ଦିନ ପୁରା ହେଲା, ଆଉ 4 ଦିନ ତପ କରିବାକୁ ହେବ। ବଡ଼ ଗମ୍ଭୀରତା ପୂର୍ବକ ତପ କରିବାର ଅଛି, ଆଉ ଖୁବ୍ ଭଲ ଭାବେ ବୁଝିକରି ତପ କରିବାର ଅଛି। ଖୁବ୍ ପରିଶ୍ରମ କରିବାକୁ ହେବ, ପରିଶ୍ରମ ବି କରିବେ, ଆଉ ଯେମିତି କରିବା ଉଚିତ, ଯେବେ ସେମିତି ନ କରିବେ ତେବେ ପରିଣାମ ଭଲ ଆସିବ ନାହିଁ। ତେଣୁ ପରିଶ୍ରମ କରନ୍ତୁ, କିନ୍ତୁ ଏହି ବିଦ୍ୟାକୁ ଖୁବ୍ ଭଲ ଭାବେ ବୁଝି ଯେମିତି କରିବା କଥା ସେମିତି କରନ୍ତୁ। କ'ଣ କରିବାର ଅଛି? ମୁଣ୍ଡରୁ ପାଦ ପର୍ଯ୍ୟନ୍ତ, ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଯାତ୍ରା କଲାବେଳେ ଯେଉଁଠି ଯେଉଁଠି ଯାହା ଯାହା ସମ୍ବେଦନା ହେଉଛି କଳ୍ପନା କରିବାର ନାହିଁ। ଯାହା ପ୍ରକୃତରେ ଅନୁଭବ ହେଉଛି ତାକୁ ସମ୍ବେଦନା କହନ୍ତି। ଯାହା ଯାହା ସମ୍ବେଦନା ହେଉଛି, ପ୍ରଥମ କାମ ହେଲା ତାକୁ ଜାଣିବାର ଅଛି। କ'ଣ ସମ୍ବେଦନା ହେଉଛି ଆମକୁ ଜଣା ହିଁ ନାହିଁ, ତେବେ ଗାଡ଼ି ଆଗକୁ କେମିତି ଚାଲିବ? ତେଣୁ ତାକୁ ଜାଣନ୍ତୁ ପ୍ରଥମ କାମ। ଏବେ ସମ୍ବେଦନା ଯେପରି ବି ହେଉନା କାହିଁକି, ଏହା କାହିଁକି ହେଲା, ସେମିତି କାହିଁକି ହେଲା ନାହିଁ, ତା ସଙ୍ଗେ ସମ୍ପର୍କ ନାହିଁ। ଯାହା ବି ହେଲା, ଆଉ ଦ୍ୱିତୀୟ ବଡ଼ କଥା ଏହା କି ସେହି ସମ୍ବେଦନାକୁ ଅନୁଭବ କରି ନା ତାକୁ ଭଲ ମାନନ୍ତୁ ନା ତାକୁ ଖରାପ ମାନନ୍ତୁ। ସୁଖଦ ଲାଗିବ ତ ଭଲ ମାନିବେ, ଆଉ ଭଲ ମାନିବେ ତ ତା ପ୍ରତି ରାଗ କରିବାକୁ ଲାଗିବେ। ଦୁଃଖଦ ଲାଗିବ ତ ତାକୁ ଖରାପ ମାନିବେ, ଖରାପ ମାନିବେ ତ ତା ପ୍ରତି ଦ୍ୱେଷ କରିବାକୁ ଲାଗିବେ। ତେଣୁ କାମର କଥା ହେଲା ନାହିଁ, ଆମକୁ ତଟସ୍ଥ ଭାବରେ ଜାଣିବାର ଅଛି, ଆଉ ତାର ସ୍ୱଭାବକୁ ବି ଅନୁଭବ କରିବାର ଅଛି। କ'ଣ ସ୍ୱଭାବ? ଉତ୍ପନ୍ନ ହେବା ଆଉ ନଷ୍ଟ ହୋଇଯିବା, ଉତ୍ପାଦ ହେବା, ବ୍ୟୟ ହୋଇଯିବା। ଯେବେ ଆମକୁ ସ୍ଥୂଳ ସ୍ଥୂଳ ସମ୍ବେଦନା ମାନେ ଘନୀଭୂତ ସମ୍ବେଦନା ଅନୁଭବ ହୁଅନ୍ତି, ଯେପରି ବହୁତ ଦୂରରେ ପୀଡ଼ା ଅଛି, ବହୁତ ଦୂରରେ ଭାରିପଣ ଅଛି, କୌଣସି ଚାପ ଅଛି କି ତାତି ଅଛି, ତେବେ ଏହି ପ୍ରକାରର ସ୍ଥୂଳ ସମ୍ବେଦନା ଯାହା ଘନୀଭୂତ ହୋଇ ଆସେ, ଦେଖିବା କି ଆସିଥିଲା ଆଉ ଚାଲୁଛି କିଛି ସମୟ ପର୍ଯ୍ୟନ୍ତ ସେମିତି ଅଛି, କିନ୍ତୁ ସରଳ ହେଉ ବିଳମ୍ବରେ ହେଉ ସମାପ୍ତ ହୋଇ ହିଁ ଯିବ। କେବେ ସମାପ୍ତ ହେବ ଏହା ଆମେ କହିପାରିବା ନାହିଁ, ଆମେ ତ ଦେଖି ଚାଲିଛନ୍ତି ସମୟ ପାଇ ସମାପ୍ତ ହୋଇ ଚାଲିଗଲା, ଆଉ କିଛି ଆସିଲା। କାମ କରୁ କରୁ ଦେଖିବେ ଯେଉଁ ବହୁତ ଘନୀଭୂତ ସମ୍ବେଦନା ଅଛି, ଯେଉଁ ଠୋସ୍ ଠୋସ୍ ସମ୍ବେଦନା ଅଛି, ଆପେ ଆପେ ସେମାନଙ୍କର ଟୁକୁଡ଼ା ହେବାକୁ ଲାଗିଲା, ସେମାନଙ୍କର ବିଭାଜନ ହେବାକୁ ଲାଗିଲା, ସେମାନଙ୍କର ବିଘଟନ ହେବାକୁ ଲାଗିଲା, ଯେମିତିକି ସେମାନେ ତରଳିବାକୁ ଲାଗିଲେ। ଏହିପରି ହେଉ ହେଉ ବହୁତ ସୂକ୍ଷ୍ମ ସମ୍ବେଦନାର ଅନୁଭୂତି ହେବାକୁ ଲାଗିଲା, ଯେମିତିକି କୌଣସି ଧକ୍ 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 ସବୁ ଜାଗାରେ ଧକ୍ 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 ଧକ୍, ବା ତରଙ୍ଗ ହିଁ ତରଙ୍ଗ, ତରଙ୍ଗ ହିଁ ତରଙ୍ଗ, ତାହେଲେ ଏପରି ସୂକ୍ଷ୍ମ ଅବସ୍ଥାକୁ ଆସିଲେ ତେବେ ବି ଦେଖିବେ କେତେ ବି କ୍ଷୁଦ୍ରାତି କ୍ଷୁଦ୍ର ତରଙ୍ଗ ହେଉନା କାହିଁକି, ସ୍ୱଭାବ ତ ସେହିପରି। ପ୍ରତ୍ୟେକ ତରଙ୍ଗ ଏଇଆ ଅଟେ କି ଉତ୍ପନ୍ନ ହୁଏ, ନଷ୍ଟ ହୋଇଯାଏ, ତାହେଲେ ହିଁ ତରଙ୍ଗ ଉତ୍ପନ୍ନ ହୁଏ, ନଷ୍ଟ ହୋଇଯାଏ। ତ ଭାଇ, ସ୍ଥୂଳ ସମ୍ବେଦନାର ଅନୁଭୂତି ହେଉଥାଉ କି ସୂକ୍ଷ୍ମ ସମ୍ବେଦନାର ଅନୁଭୂତି ହେଉଥାଉ, ସ୍ୱଭାବ ତ ଯାହାକୁ ତାହା, ଉତ୍ପନ୍ନ ହେବା, ନଷ୍ଟ ହୋଇଯିବା, ଉତ୍ପନ୍ନ ହେବା, ନଷ୍ଟ ହୋଇଯିବା, ଅନିତ୍ୟ ଅଟେ। ଆରେ, ଯାହା ଅନିତ୍ୟ, ଯାହା ନଶ୍ୱର, ଯାହା ଭଙ୍ଗୁର, ତା ପ୍ରତି କ'ଣ ରାଗ କରିବେ? ଦେଖୁ ଦେଖୁ ସମାପ୍ତ ହୋଇଯିବ, କ'ଣ ରାଗ କରିବେ? ଆଉ ତା ପ୍ରତି କ'ଣ ଦ୍ୱେଷ କରିବେ ଦେଖୁ ଦେଖୁ ସମାପ୍ତ ହୋଇଯିବ। ତେବେ ଏହି ଯେଉଁ ପୁରୁଣା ଅଭ୍ୟାସ ଅଛି କି ସୁଖଦ ପ୍ରତି ରାଗ ଉତ୍ପନ୍ନ କରିବା, ଦୁଃଖଦ ପ୍ରତି ଦ୍ୱେଷ ଉତ୍ପନ୍ନ କରିବା, ଏହି ଅଭ୍ୟାସ ଭାଙ୍ଗିବାର କାମ କରୁଛନ୍ତି, ମନର ସ୍ୱଭାବକୁ ବଦଳାଇବାର କାମ କରୁଛନ୍ତି। ନହେଲେ ତ ବ୍ୟାକୁଳତା ହିଁ ବ୍ୟାକୁଳତା। କେଉଁଠି ଜୀବନରେ ମନ ବିରୋଧୀ କଥା ହେଲା, ବ୍ୟାକୁଳ ହୋଇଗଲେ, ମନ ଚାହୁଁଥିବା କଥା ହେଲା ନାହିଁ, ବ୍ୟାକୁଳ ହୋଇଗଲେ? ଆରେ ଭାଇ, ସମସ୍ତଙ୍କ ଜୀବନରେ ଏହା ହୋଇଥାଏ ହିଁ। ମନ ନ ଚାହୁଁଥିବା କଥା ବେଶୀ ହୋଇଯାଏ, ମନ ଚାହୁଁଥିବା କଥା ହୁଏ, ମନ ଚାହୁଁଥିବା କଥା ହୁଏ ନାହିଁ ବି। ତେବେ ସବୁ ଅବସ୍ଥାକୁ ଆମେ ସମତାର ସହ ଦେଖି ଦେଖି ଜିଇଁପାରିବା, ତେବେ ଭଲ ସୁଖୀ ଜୀବନ ଜିଇଁବା, ଶାନ୍ତ ଜୀବନ ଜିଇଁବା, ଜିଇଁବା ଆସିଯିବ, ଜିଇଁବାର କଳା ଆସିଯିବ। ଏହା ଭିତରୁ ବଦଳିବ ତେବେ ହେବ। ବାହାରେ ବାହାରେ ଏହି ଉପଦେଶକୁ ଶୁଣିକରି କେହି ବ୍ୟକ୍ତି ବୁଝିବ କି ମୁଁ ନିଜର ସ୍ୱଭାବ ବଦଳାଇ ଦେବି, ହୁଏ ନାହିଁ। ଟିକେ ଟିକେ ଉପରେ ଉପରେ ହୁଏତ ବଦଳିଯିବ, ପୁଣି ଯେମିତିକୁ ସେମିତି ହୋଇଯିବ। ଆମକୁ ମୂଳ ପର୍ଯ୍ୟନ୍ତ ନିଜର ସ୍ୱଭାବକୁ ବଦଳାଇବାର ଅଛି। ଏହି କଥା, ଅତି ଛୋଟିଆ କଥାଟି ଧର୍ମର, ଏତିକି ମାତ୍ର କି ନିଜ ଭିତରେ କ'ଣ ଅନୁଭବ ହେଉଛି ତାକୁ ଜାଣନ୍ତୁ, ଆଉ ଜାଣିକରି ଚିତ୍ତକୁ ସମତାରେ ରଖନ୍ତୁ। ସେଥିରେ ନା ରାଗ ଜାଗିବାକୁ ଦିଅନ୍ତୁ, ନା ଦ୍ୱେଷ ଜାଗିବାକୁ ଦିଅନ୍ତୁ। ବାସ୍, ଗାଡ଼ି ଠିକ୍ ରାସ୍ତାରେ ଚାଲୁଛି, ଆଗକୁ ବଢ଼ି ଚାଲିଯିବେ। ଭାରତର ବହୁତ ପୁରୁଣା ସାଧନା, ସମୟ ସମୟରେ ଲୋକଙ୍କର ବଡ଼ କଲ୍ୟାଣ କରିଥାଏ, ପୁଣି ଲୋକ ଭୁଲିବାଲି ଯାଆନ୍ତି। ଯେବେ ଅଭ୍ୟାସ କରନ୍ତି ନାହିଁ ତେବେ କିପରି ଏହି ସାଧନା, କିପରି ଏହା ବୁଝିବେ ବି କିପରି? ଗୋଟିଏ ରାସ୍ତା ଅଛି, ସେଥିରେ ଲୋକେ ପ୍ରତିଦିନ ଚାଲନ୍ତି, ବହୁତ ଲୋକ ଚାଲନ୍ତି ତ ସଫା ଦେଖାଯାଏ, ଏଇଟା ହେଉଛି ରାସ୍ତା, ଲୋକେ ଚାଲନ୍ତି ନା, ଦେଖ ଏହା ରାସ୍ତା ଅଟେ। ଏବେ ଲୋକେ ରାସ୍ତାରେ ଚାଲିବା ତ ବନ୍ଦ କରିଦେଲେ, ଆଉ ଘରେ ବସି ସେହି ରାସ୍ତାର ଚର୍ଚ୍ଚା କଲେ, ଏମିତି ରାସ୍ତା, ଏମିତି ରାସ୍ତା, ଏମିତି ମାର୍ଗ, ଏମିତି ମାର୍ଗ, ଆଉ ବହୁତ ପ୍ରଶଂସା କରନ୍ତି, ବହୁତ ଭଲ, ବହୁତ ଭଲ। ଆରେ, ଏହା ମୁକ୍ତି ପର୍ଯ୍ୟନ୍ତ ପହଞ୍ଚାଏ, ଏହା ଅମୁକ ଜାଗା ପର୍ଯ୍ୟନ୍ତ ପହଞ୍ଚାଏ, ଖୁବ୍ ପ୍ରଶଂସା କରନ୍ତୁ, କେହି ନ ଚାଲନ୍ତୁ। ଯେବେ ରାସ୍ତାରେ କେହି ନ ଚାଲନ୍ତି ତ କ'ଣ ହେବ ସେହି ରାସ୍ତାର? ସେଠାରେ ଝାଡ଼ି ଉଠିବ, ଗଛ ଉଠିବ, ଜଙ୍ଗଲ ଠିଆ ହୋଇଯିବ। କେହି ଖୋଜିବା ପାଇଁ ଚାହିଁବ ତ ଜଣା ହିଁ ପଡ଼ିବ ନାହିଁ କେଉଁଟା ରାସ୍ତା, ପୁରା ଜଙ୍ଗଲ ହୋଇଗଲା। କେହି ଖୋଜିବାର ଚେଷ୍ଟା କରିବ ତ କେଉଁଠି ବିଛା ଥିବ, କେଉଁଠି ସାପ ଥିବ, କିମ୍ବା କୌଣସି ଜଙ୍ଗଲୀ ଜାନୁଆର ଥିବ, ସାହସ ହିଁ କରିବ ନାହିଁ। ଭାଇ, ଏହା ହିଁ ହୋଇଥାଏ ଧର୍ମର ରାସ୍ତାର। ଯେ ପର୍ଯ୍ୟନ୍ତ ଚାଲନ୍ତି ସେ ପର୍ଯ୍ୟନ୍ତ ବହୁତ ସଫା, ଖୁବ୍ ମାଲୁମ ପଡ଼େ, ଲୋକ ଚାଲୁଛନ୍ତି, ତା'ର ଲାଭ ବି ମିଳେ। ଚାଲିବା ବନ୍ଦ କରିଦିଅନ୍ତି, ଖାଲି କଥା ହିଁ କଥା, କଥା ହିଁ କଥା, କିଛି ମିଳେ ନାହିଁ, ନିଜର ସମୟ ବି ଖରାପ କରନ୍ତି। ଏପରି ବାରମ୍ବାର ହୋଇଆସିଛି, ବାରମ୍ବାର ଧର୍ମର ବିଦ୍ୟା ଜାଗେ, ଲୋକଙ୍କର କଲ୍ୟାଣ କରେ, କିଛି ସମୟ ଧରି ଲୋକେ ସେହି ରାସ୍ତାରେ ଚାଲନ୍ତି, ପୁଣି କିଛି ଶତାବ୍ଦୀ ବିତିଯାଏ, ଚାଲିବା ଭୁଲି ଯାଆନ୍ତି, ଚାଲିବା ଛାଡ଼ି ଦିଅନ୍ତି, ରାସ୍ତା ହିଁ ହଜିଯାଏ। ଏହିପରି ଅନେକ ଥର ହୋଇଛି। ରାସ୍ତା ବହୁତ ପୁରୁଣା, ବିପଶ୍ୟନା ବହୁତ ପୁରୁଣା। ଆମ ଭାରତରେ ଯେଉଁ ସବୁଠାରୁ ପୁରୁଣା ଗ୍ରନ୍ଥ ଅଛି ତାହା ହେଉଛି ବେଦ, ଆଉ ବେଦମାନଙ୍କ ମଧ୍ୟରେ ବି ସବୁଠାରୁ ପୁରୁଣା ବେଦ ଋଗ୍ବେଦ। ଋଗ୍ବେଦର ଏକ ଋଷି, ଏବେ ପୁରୁଣା ସମୟରୁ ବିପଶ୍ୟନା ଚାଲି ଆସୁଥିଲା ଭାରତରେ, ତା'ର ଗୁଞ୍ଜନ ଅଛି, ଋଗ୍ବେଦରେ ତା'ର ଗୁଞ୍ଜନ ଅଛି। ଋଷି କହୁଛନ୍ତି, ୟୋ ବିଶ୍ୱାଭି ବିପଶ୍ୟତି ଭୁବନ ସଞ୍ଚ ପଶ୍ୟତି ସନ ପାର୍ଶ୍ୱଦତି ଦ୍ୱିଷହ। ୟୋ ବିଶ୍ୱାଭି, ଯିଏ ବିଶ୍ୱର ଅଭିମୁଖ ହୋଇକରି, ପୁରୁଣା ଭାଷା ବିଶ୍ୱ କହୁଥିଲେ ଲୋକକୁ, ଆଉ ଲୋକ କହୁଥିଲେ ଏହି ଶରୀରକୁ, ସମସ୍ତ ଲୋକ ଏହି ଶରୀରରେ ନିହିତ ହୋଇ ରହିଛି, ଯିଏ ଶରୀରର ଅଭିମୁଖ ହୋଇକରି ମାନେ ଏହି ଆଡ଼କୁ ଧ୍ୟାନ କରି ୟୋ ବିଶ୍ୱାଭି ବିପଶ୍ୟତି ବିପଶ୍ୟନା କରେ ସଞ୍ଚ ପଶ୍ୟତି ସମ୍ୟକ ପ୍ରକାରରେ କରେ ଯେମିତି କରିବା କଥା ସେମିତି କରେ ତ ସଞ୍ଚ ପଶ୍ୟତି ସଞ୍ଚ ପଶ୍ୟତି ସନଃ ପାର୍ଶ୍ୱଦତି ଦ୍ୱିଷହ ସେ ଦ୍ୱେଷର ଉର୍ଦ୍ଧ୍ୱକୁ ଚାଲିଯାଏ ସେହି ଲୋକ ପାଖକୁ ଟିକେ ହେଲେ ବି ଦ୍ୱେଷ ଆସିବ ନାହିଁ ପୁରା ଦ୍ୱେଷ ଦୂର ହୋଇଯିବ ରାଗ ହିଁ ରହିବ ନାହିଁ ତେବେ ଦ୍ୱେଷ କିପରି ହେବ ଭିତରେ ପ୍ରଥମେ ରାଗ ହୋଇଥାଏ ଏହା ଦରକାର ଏହା ଦରକାର ଏଇ ମନ ଚାହୁଁଥିବା କଥା ହୋଇଯାଉ ଏଇ ମନ ଚାହୁଁଥିବା କଥା ହୋଇଯାଉ ଆଉ ହେଉନାହିଁ ତ ଦ୍ୱେଷ ଜାଗିଥାଏ ରାଗ ହେବ ତ ଦ୍ୱେଷ ଜାଗିବ ଗୋଟିଏ ହିଁ ମୁଦ୍ରାର ଦୁଇଟି ପାଖ ଗୋଟିଏ ପଟେ ରାଗ ତ ଅନ୍ୟ ପଟେ ଦ୍ୱେଷ ରାଗ ବି ନାହିଁ ଦ୍ୱେଷ ବି ନାହିଁ ବିପଶ୍ୟନାର କେତେ ବଡ଼ ପ୍ରଶଂସା କିନ୍ତୁ କରିବା କରେଇବା ଭୁଲିଗଲେ 25-26 ବର୍ଷ ପୂର୍ବେ ଏହି ରାଜକୁମାର ଯିଏ ଘରଦ୍ୱାର ଛାଡ଼ି ସତ୍ୟର ଅନ୍ୱେଷଣରେ ବାହାରିଲେ ଘରଦ୍ୱାର ଏଥିପାଇଁ ଛାଡ଼ିଲେ ନାହିଁ କି ମା' ବାପ ସଙ୍ଗେ ଝଗଡ଼ା ହୋଇଗଲା କି ପତ୍ନୀ ସହ ଝଗଡ଼ା ହୋଇଗଲା କି ଆଉ ନିଜର ସମ୍ବନ୍ଧୀୟମାନଙ୍କ ସହ ଝଗଡ଼ା ହୋଇଗଲା ଏପରି ହୋଇନାହିଁ କି ନାରୀ ମୁଇ ଘର ସମ୍ପତ୍ତି ନାସୀ ମୁଣ୍ଡ ମୁଣ୍ଡା ପୁଅ ହୁଏ ସନ୍ନ୍ୟାସୀ ମାନେ ଏପରି ସନ୍ନ୍ୟାସୀ ନୁହନ୍ତି କି ସ୍ତ୍ରୀ ମରିଗଲା ଘର ସମ୍ପତ୍ତି ନଷ୍ଟ ହୋଇଗଲା ତ ନଣ୍ଡା ହୋଇ ସନ୍ନ୍ୟାସୀ ହୋଇଗଲେ ଖୋଜିବା ପାଇଁ ବାହାରିଲେ ସତ୍ୟକୁ ଖୋଜିବାର ଅଛି ଏଇ ପୁରା ଦୁନିଆ ଦୁଃଖରେ ଆଉଟପାଉଟ୍ ହେଉଛି ମୁଁ ବି ଦୁଃଖରେ ଅଛି ଅନ୍ତତଃ କୌଣସି କାରଣ ଥିବ ଆଉ ସେହି କାରଣର କିଛି ନିବାରଣ ଥିବ ତାର ବାହାରକୁ ବାହାରିବାର କୌଣସି ରାସ୍ତା ଥିବ ସତ୍ୟ କ'ଣ ଏହି ପ୍ରକୃତିର କ'ଣ ସତ୍ୟତା କାହିଁକି ଏହିସବୁ କିଛି ଘଟଣା ଘଟୁଛି କିପରି ଘଟୁଛି ଏସବୁ ଖୋଜିବାର ଥିଲା ତେଣୁ ବାହାରି ପଡ଼ିଲେ ଅନ୍ୱେଷଣ କରି କରି ବହୁତ ପ୍ରକାରର ପ୍ରୟୋଗ କଲେ କିଛି ହାତ ଲାଗିଲା ନାହିଁ ତେବେ କରୁ କରୁ ଅନେକ ଜନ୍ମରୁ ଅଭ୍ୟାସ କରା ହୋଇଥିଲା ଏହି ବିପଶ୍ୟନା ଜାଗିଗଲା ଏବେ ବିପଶ୍ୟନା ଜାଗିଗଲା ତ ଏହାର ସାହାଯ୍ୟରେ ଚାଲି 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 ମୁକ୍ତ ଅବସ୍ଥାରେ ପହଞ୍ଚିଗଲେ ମୁକ୍ତ ଅବସ୍ଥାରେ ପହଞ୍ଚିଗଲେ ତେବେ କ'ଣ କହୁଛନ୍ତି ପୂବେ ଅନନୁସୁତେଷୁ ଧମ୍ମେଷୁ ଚକ୍ଷୁ ଉତ୍ପାଦି ପୂବେ ଅନନୁସୁତେଷୁ ଆଗରୁ କେବେ ଶୁଣି ହିଁ ନାହିଁ ଏପରି ଧର୍ମରେ ଏପରି ସତ୍ୟରେ ମୋର ଚକ୍ଷୁ ଖୋଲିଗଲା ଜ୍ଞାନର ଚକ୍ଷୁ ଖୋଲିଗଲା ଶୁଣି ହିଁ ନାହିଁ କିପରି ଶୁଣି ହିଁ ନାହିଁ ଭାଇ ରାଜକୁମାର ଅଟନ୍ତି ଆଉ ବାପା ତ ଦେଶର ରାଜା ତେଣୁ ବଡ଼ ବଡ଼ ପଣ୍ଡିତ ଯିଏ ବି ଦେଶରେ ଥିଲେ ସମସ୍ତଙ୍କୁ ଡକାଇ ତାଙ୍କୁ ଖୁବ୍ ପଢ଼ାଇଥିଲେ ଲେଖାଇଥିଲେ ସବୁ ଶାସ୍ତ୍ରର ବୋଧଜ୍ଞାନ କରାଇଥିଲେ ସେ ବେଦ ବି ତ ପଢ଼ିଲେ ତେବେ ବେଦରେ ଏହି ରିଚା ବି ତ ଆସିଲା ତେବେ କିପରି କହୁଛନ୍ତି କି ପୂବେ ଅନନୁସୁତେଷୁ ଆରେ ରିଚା ଆସିଲା ତ କିନ୍ତୁ ଅର୍ଥ ଭୁଲିଗଲେ କେଜାଣି କ'ଣ କ'ଣ ଅର୍ଥ କରିବାକୁ ଲାଗିଲେ ତେଣୁ ସେହି ଅର୍ଥରେ କଥା ଆସିଲା ନାହିଁ ଏଇଥିପାଇଁ କହୁଛନ୍ତି କି ପୂବେ ଅନନୁସୁତେଷୁ ଧମ୍ମେଷୁ ଚକ୍ଷୁ ଉତ୍ପାଦି ଯେବେ କରନ୍ତି ତେବେ ଠିକ୍ କଥା ବୁଝି ହୁଏ କି କହିଲାବାଲା କ'ଣ କହିବାକୁ ଚାହୁଁଛି ସବୁ ଧର୍ମଗ୍ରନ୍ଥରେ ଏ ସମାଜର ହେଉ କି ସେ ସମାଜର ହେଉ ଏ ପରମ୍ପରାର ହେଉ କି ସେ ପରମ୍ପରାର ହେଉ ସତ୍ୟ ଦେଖାଯିବ ବିପଶ୍ୟନା ଦେଖାଯିବ ସବୁଥିରେ କିନ୍ତୁ ଯିଏ ବିପଶ୍ୟନା କରିବ ସେହି ହିଁ ଚିହ୍ନିପାରିବ କି ଦେଖ ଏ ବିପଶ୍ୟନାର କଥା ଏ ଧର୍ମର କଥା ଏ ପ୍ରକୃତିର ନିୟମର କଥା ଆଉ ଯିଏ କରିବ ନାହିଁ ଏବେ ସେ ବିଚାରା ଯେଉଁ ଅର୍ଥ ଲୋକମାନେ କରିଦେଲେ ସେହି ଅର୍ଥ ପଢ଼ିବ ଏହା ହିଁ ଅଟେ ଏହା ହିଁ ଅଟେ ଏପରି ହିଁ କରି କରି ରହିଯିବ ମୁଁ ନିଜ କଥାରୁ ଜାଣିଛି ବହୁତ ନୈଷ୍ଠିକ ହିନ୍ଦୁ ସନାତନୀ ଘରେ ଜନ୍ମ ହେଲି ପିଲାବେଳୁ ଗୀତା ପାଠ କରି ଆସୁଥିଲି ଯେମିତି ସମସ୍ତେ କରୁଛନ୍ତି ଏବେ କିଛି ତ ପାଠ ଏଥିପାଇଁ ବି କରାଯାଏ କି ପିଲାଦିନରୁ ଆମକୁ କହି ଦିଆଗଲା ଏକ ଅଧ୍ୟାୟ ପାଠ କରିନେବ ତ ଗୋଟିଏ ଜନ୍ମର ପାପ କଟିଯିବ 18 ଅଧ୍ୟାୟର କରିନେବ ତ କେଜାଣି କେତେ ଜନ୍ମର ପାପ କଟିଯିବ ଆରେ ଭାଇ ଶସ୍ତା ସଉଦା କର ନା କୁହାଯାଇଛି ପାପ ସବୁ କଟୁଛି ନା ଆଉ କିଛି ଅଳ୍ପ ଶ୍ରଦ୍ଧା ବି ଥିଲା ଏମିତି ବି ନୁହେଁ କି ଅନ୍ଧଭକ୍ତିର ହିଁ କଥା ଥିଲା ବୁଝିବାକୁ ବି ଚେଷ୍ଟା କଲି କିନ୍ତୁ ଯେଉଁ ଅନୁବାଦ ମୋର ସାମ୍ନାକୁ ଆସିଲା ସେଥିରୁ କଥା ପୁରା ବୁଝାପଡ଼ିଲା ନାହିଁ ଭ୍ରମ ତ ଏଇଆ ଥିଲା କି ଖୁବ୍ ବୁଝୁଛି ଗୀତାକୁ ବିପଶ୍ୟନା ମଧ୍ୟ ଦେଇ ଗତି କଲି ତ କଥା ବୁଝିହେଲା ଆରେ କେଉଁଠି କେଉଁଠି ଗୀତା କ'ଣ କ'ଣ କହୁଛି ଏହା ତ ଆଗରୁ କିଛି ମୁଣ୍ଡରେ ପଶୁ ହିଁ ନଥିଲା ଗୋଟିଏ ଶ୍ଳୋକ ଗୀତାର, ଆଉ ଲୋକ ବି ପାଠ କରୁଥିବେ, କ'ଣ ଅଛି? ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜନଂ ବା ଗୁଣାନ୍ୱିତଂ ଗୁଣାନ୍ୱିତଂ ବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ। ବିମୂଢ଼ ଲୋକ ଦେଖିପାରିବ ନାହିଁ, ବିପଶ୍ୟନ କରିପାରିବ ନାହିଁ। ଯାହାର ଜ୍ଞାନଚକ୍ଷୁ ଖୋଲିଗଲା ସେ ହିଁ ଦେଖିପାରିବ, ସେ ହିଁ ବିପଶ୍ୟନା କରିପାରିବ। ବିପଶ୍ୟନା କରିବ ତ ଜ୍ଞାନଚକ୍ଷୁ ଖୋଲିବ, ଜ୍ଞାନଚକ୍ଷୁ ଖୋଲିବ ତ ବିପଶ୍ୟନା ଆହୁରି ଭଲ ଭାବରେ କରିପାରିବ। ବିପଶ୍ୟନା ଆହୁରି ଭଲ ଭାବରେ କରିବ, ଜ୍ଞାନଚକ୍ଷୁ ଆହୁରି ଖୋଲିବ, ଗୋଟିଏ ଅନ୍ୟଟିକୁ ସାହାଯ୍ୟ କରେ। ତେବେ ଜ୍ଞାନଚକ୍ଷୁ ଖୋଲିବା ଦ୍ୱାରା କ'ଣ ଦେଖିଲେ? ଉତ୍କ୍ରାମନ୍ତଂ, ଚେତନାର ସେହି ଚାରିଖଣ୍ଡ। ଉତ୍କ୍ରାମନ୍ତଂ, ଉତ୍କ୍ରମଣ ହେଲା, ଚେତନାର ଏକ ଖଣ୍ଡର ଉତ୍କ୍ରମଣ ହେଲା, ମାନେ ସେ ଉଠି ଠିଆ ହେଲା। କାହିଁକି ଉଠି ଠିଆ ହେଲା? କାନର ଦ୍ୱାରେ ଖଟପଟ ହେଲା, କି ଆଖିର ଦ୍ୱାରେ ହେଲା, କି ନାକର ଦ୍ୱାରେ ହେଲା, କି ଜିଭର ଦ୍ୱାରେ ହେଲା, କି ତ୍ୱଚାର ଦ୍ୱାରେ ହେଲା, କି ମନର ଦ୍ୱାରେ ହେଲା। ଖଟପଟ ହେଲା ମାନେ ତା'ର ବିଷୟ ସେଥିରେ ବାଜିଲା ବା ସ୍ପର୍ଶ ହେଲା, ଆଉ ଏ ଆଖି ଖୋଲି ଠିଆ ହେଲା, କ'ଣ ହେଲା? ଉତ୍କ୍ରାମନ୍ତଂ, ଏତିକିରେ ଚେତନାର ଦ୍ୱିତୀୟ ଖଣ୍ଡ। ସ୍ଥିତଂ, ସେ ରହିକି ଦେଖୁଛି, କ'ଣ ହେଲା ଭାଇ? ଏ ଶବ୍ଦ ଆସିଲା ତ କି ପ୍ରକାରର ଆସିଲା? ଏ ରୂପ ଦେଖାଗଲା ତ କି ପ୍ରକାରର ଦେଖାଗଲା? ଏ ରସ ଆସିଲା ତ କି ପ୍ରକାରର ରସ ଆସିଲା? ଏବେ ସେ ତାକୁ ଚିହ୍ନୁଛି, ଆଉ କେବଳ ଚିହ୍ନୁନାହିଁ, ତା'ର ମୂଲ୍ୟାଙ୍କନ କରିଦେଉଛି। ରହିଛି ନା, ମୂଲ୍ୟାଙ୍କନ ବି କରୁଛି। ତେବେ ଭଲ ଲାଗିଲା, ମୂଲ୍ୟାଙ୍କନ କଲା କ୍ଷଣି ସୁଖଦ ସମ୍ବେଦନା ଚାଲିଲା, ଖରାପ ଲାଗିଲା ଦୁଃଖଦ ସମ୍ବେଦନା ଚାଲିଲା। ହୋସ୍ ନାହିଁ ତ କ'ଣ କରେ? ସୁଖଦ ସମ୍ବେଦନା ଚାଲିଲା ତ ତା'ର ସୁଖ ଭୋଗିବାକୁ ଲାଗିଲା, ଦୁଃଖଦ ସମ୍ବେଦନା ଚାଲିଲା ତ ତା'ର ଦୁଃଖ ଭୋଗିବାକୁ ଲାଗିଲା। ଭୋକ୍ତା ହିଁ ଭୋକ୍ତା, ଭୋକ୍ତା ହିଁ ଭୋକ୍ତା, ତେଣୁ କହିଲା ଭୁଞ୍ଜାନଂ ଭୁଞ୍ଜାନଂ, ଭୋଗ କରୁଛି, ସୁଖ ଭୋଗୁଛି କି ଦୁଃଖ ଭୋଗୁଛି, ଆଉ ଭୋଗୁଛି ତ ଗୁଣାନ୍ୱିତଂ ଗୁଣାନ୍ୱିତଂ, ବନ୍ଧନ ବାନ୍ଧି ଚାଲିଛି, ଗ୍ରନ୍ଥି ବାନ୍ଧି ଚାଲିଛି। ଆରେ ପୁରା ବିପଶ୍ୟନା ନିହିତ ହୋଇଛି ନା, କିନ୍ତୁ ବିନା ବିପଶ୍ୟନା କରି କେହି ବ୍ୟକ୍ତି କିପରି ବୁଝିବ? କିପରି ବୁଝିବ? ବୁଝା ପଡ଼ିବ ନାହିଁ। ଏହା କରିବାର ବିଦ୍ୟା, କରିବା ଦ୍ୱାରା ଜ୍ଞାନ ଜାଗେ, ଅନୁଭୂତି ଦ୍ୱାରା ହୋଇଥିବା ଜ୍ଞାନ ସବୁ ଶାସ୍ତ୍ରକୁ ବୁଝାଇ ଦେବ, ଆଉ ନାହିଁ ତ ଭ୍ରମରେ ହିଁ ରହିବ, କଥା ସମ୍ପୂର୍ଣ୍ଣ ରୂପେ ବୁଝି ହେବ ନାହିଁ। ଗୋଟିଏ ଶିବିର ଲାଗିଲା ଯେଉଁଥିରେ ବହୁ ସଂଖ୍ୟାରେ ଜୈନମୁନି ବସିଥିଲେ, ସେମାନଙ୍କର ସନ୍ନ୍ୟାସିନୀମାନେ ବସିଥିଲେ, ସେମାନଙ୍କ ମଧ୍ୟରେ ଅନେକ ବଡ଼ ବିଦ୍ୱାନ ମୁନି ଥିଲେ। ଶିବିର ପୁରା ହେଉ ହେଉ ସେମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି କି ଆମେ ସବୁଦିନ ପାଠ କରୁଥିଲୁ ଆମର ଆଗମରେ ଆଚରଙ୍ଗରେ, ଦେଖ ଏହି ଜାଗାରେ ତ ବିପଶ୍ୟନା ହିଁ ବିପଶ୍ୟନାର କଥା ଅଛି। ତେବେ ସେ ମୋତେ ପଢ଼ି ଶୁଣାଇଲେ, ଆୟତ୍ତ ଚକ୍ଷୁ, ଚକ୍ଷୁ ଖୋଲିଗଲା, ଚକ୍ଷୁ ମିଳିଗଲା। କ'ଣ ଚକ୍ଷୁ ମିଳିଗଲା? ଜ୍ଞାନର ଚକ୍ଷୁ ମିଳିଗଲା। କିପରି ମିଳିଗଲା? ଆୟତ୍ତ ଚକ୍ଷୁ ଲୋକ ବିପଶି, ଲୋକ କହନ୍ତି ଶରୀରକୁ, ଏହି ଶରୀରରେ ବିପଶ୍ୟନା କରିବାକୁ ଲାଗିଲା, ଜ୍ଞାନର ଚକ୍ଷୁ ଖୋଲିଗଲା। ଆୟତ୍ତ ଚକ୍ଷୁ ଲୋକ ବିପଶି, ଲୋକସ୍ୟ ଅଧୋଭାଗ ଜାଣଇ, ଉର୍ଦ୍ଧଂ ଭାଗଂ ଜାଣଇ, ତିରିୟଂ ଭାଗଂ ଜାଣଇ। ଏହି ଲୋକର ମାନେ ଏହି ଶରୀରର ତଳ ଭାଗ ବି ଖୁବ୍ ଜାଣିଗଲା, ଉପର ଭାଗ ବି ଖୁବ୍ ଜାଣିଗଲା, ଆଡ଼ା ତେର୍ଛା ଏପଟ ସେପଟ ପୁରା ଜାଣିଗଲା। କ'ଣ ଜାଣିଗଲା? ତ କ'ଣ ଦେଖୁଛି? ଇଏ ବିପଶ୍ୟନା କରୁଛି ନା, ବିପଶ୍ୟନା କଲାବେଳେ କ'ଣ ଦେଖୁଛି? ଏହା କ'ଣ ହେଉଛି ଭିତରେ? ଗଡ଼ିଏ ଅଣୁପରିଅଠମାଣି, ଆରେ ଏହି ଅଣୁପରମାଣୁ ପରିବର୍ତ୍ତନଶୀଳ ହେଉଛନ୍ତି, ବଦଳି ଯାଉଛନ୍ତି, ବଦଳି ଯାଉଛନ୍ତି। ଏହି କିଛି ହେଉଛି ଆଉ ଏଥିରେ ମୋର ମନ ଗଡ଼ମଣ୍ଡ ହେଉଛି। କି ପ୍ରକାରର ଗଡ଼ମଣ୍ଡ ହେଉଛି? କେମିତି ଏହାର ବାହାରକୁ ବାହାରିବି? କେଉଁଠି ଭ୍ରାନ୍ତିରେ ପଡ଼ିଗଲେ? ତେବେ ହୋସ୍ ଜାଗୁଛି, ତେଣୁ କହୁଛନ୍ତି ସନ୍ଧିଂ ବିଦିତା, ସନ୍ଧିକୁ ଦେଖୁଛି। ଏବେ ଯେପର୍ଯ୍ୟନ୍ତ ବିପଶ୍ୟନା ନ କରିବେ ତ ବୁଝିବେ ହିଁ ନାହିଁ କି ସନ୍ଧିକୁ କ'ଣ ଜାଣିବା, କ'ଣ ସନ୍ଧିକୁ ଦେଖୁଛି, କ'ଣ ସନ୍ଧି। ଚିତ୍ତଧାରା ଉପରେ ରାଗର ସନ୍ଧି କେଉଁଠି ହେଉଛି? ଚିତ୍ତଧାରା ଉପରେ ଦ୍ୱେଷର ସନ୍ଧି କେଉଁଠି ହେଉଛି? ଯେଉଁଠି ଚିତ୍ତଧାରା ବଡ଼ ନିର୍ମଳ ଚାଲୁଛି, ଆମେ ତା ସାଥିରେ ରାଗ ଯୋଡ଼ିଦେଲୁ, ଚିତ୍ତଧାରା ନିର୍ମଳ ଚାଲୁଛି, ଆମେ ତା ସେଥିରେ ଦ୍ୱେଷ ଯୋଡ଼ିଦେଲୁ। ଏହି ସନ୍ଧି ବିଦିତା ମାନେ ବେଦନା ଦ୍ୱାରା ଜାଣୁଛି, ବେଦନା ସୁଖଦ ଲାଗିଲା ତ ରାଗର ସନ୍ଧି କଲା, ବେଦନା ଦୁଃଖଦ ଲାଗିଲା ତ ଦ୍ୱେଷର ସନ୍ଧି କଲା, ତ ସନ୍ଧି ବିଦିତା। ଆଉ ପୁଣି ହୋସ୍ ଆସୁଛି, ବିପସେନା ଅଟେ ନା, ଏହି କାମ ହିଁ କରୁଛନ୍ତି। ହି ମଚେହି, ଆରେ ଇଏ ତ ମରଣଶୀଳରେ, ଇଏ ନଶ୍ୱର ଅଟେରେ, ଯାହାକୁ ସୁଖଦ ମାନୁଛି ବଡ଼ ନଶ୍ୱର ଶେଷ ହୋଇଯିବ, ଯାହାକୁ ଦୁଃଖଦ ମାନୁଛି ବଡ଼ ନଶ୍ୱର ସବୁ ବେଦନା ନଶ୍ୱର। ହି ମଚେହି, କଥା ବୁଝା ପଡ଼ିଗଲା। ବିପସେନା କରିବାକୁ ଲାଗିଲେ, ଈଶବୀରେ ପଶଂସିଏ ଯେ ବଦ୍ଧେ ପଡ଼ି ମୋ ଇଏ, ଆରେ ବୀର ହୋଇଗଲେ, ନିଜର ସମସ୍ତ ବନ୍ଧନ ଖୋଲି ନେଲେ। ଯିଏ ନିଜର ବନ୍ଧନ ଖୋଲି ନେଲେ ସେ ବୀର ହୋଇଗଲେ, ମହାବୀର ହୋଇଗଲେ। ନିଜର ବନ୍ଧନ ଖୋଲିବା ଦରକାର ନା, ଗଣ୍ଠି ଉପରେ ଗଣ୍ଠି ବାନ୍ଧି ହିଁ ଚାଲିବା, ବାନ୍ଧି ହିଁ ଚାଲିବା। କେବେ ରାଗର ଗଣ୍ଠି ବାନ୍ଧିଲେ, କେବେ ଦ୍ୱେଷର ଗଣ୍ଠି ବାନ୍ଧିଲେ, ତେବେ ଗଣ୍ଠି ହିଁ ଗଣ୍ଠି ବାନ୍ଧୁଛନ୍ତି, ବନ୍ଧନ କେମିତି ଖୋଲିବେ। ବନ୍ଧନ ଖୋଲିବା ପାଇଁ ଏହିସବୁ କାମ କରିବାକୁ ପଡ଼ିବ କି ଆମର ସେହି ସ୍ୱଭାବ ଯେମିତି ବଦଳି ଯାଉ, ଗଣ୍ଠି ବାନ୍ଧିବାର ସ୍ୱଭାବ ଦୂର ହୋଇଯାଉ। ବିପସେନା କରିବ ନାହିଁ ତ ଏହାର ପାଠ ହିଁ କରିଯିବ, ବିଚାର ବୁଝିବ କିପରି। ମୁନି ମହାରାଜ ଏହା ହିଁ କହିଥିଲେ କି ବିପସେନା କରିବାରୁ ମୋତେ ବୁଝା ପଡ଼ିଲା କି ଏଇଟା ଏପରି ନହେଲେ କିପରି ବୁଝିହେବ। ଗୋଟିଏ ଶିବିର ଖ୍ରୀଷ୍ଟିଆନ ପାଦ୍ରୀଙ୍କର ଲାଗିଲା, ସେଥିରେ ଭାରତର ବଡ଼ ଉଚ୍ଚ ଶ୍ରେଣୀୟ ପାଦ୍ରୀ ଆସାମରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ସେହି ଶିବିରରେ ସମ୍ମିଳିତ ହେଲେ, ସେମାନଙ୍କର ସନ୍ନ୍ୟାସିନୀ ବି ସମ୍ମିଳିତ ହେଲେ। ଶିବିର ସମାପ୍ତ ହେଉ ହେଉ ସେମାନଙ୍କର ଯିଏ ପ୍ରମୁଖ ଥିଲେ ସେ କହୁଛନ୍ତି କି ଏବେ ଯଦି ମୁଁ ବାଇବେଲ ପଢ଼େ, ଆପଣଙ୍କର ସବୁ କଥା ଆଉ ଏସବୁ ବିଦ୍ୟା କେବଳ କଥା ଦ୍ୱାରା ନୁହେଁ, ଅନୁଭବ ଦ୍ୱାରା, ତେବେ ପୁରା ବାଇବେଲରେ ବିପସେନା ହିଁ ବିପସେନା ଭରି ରହିଛି। ଆଉ ଆଗକୁ ଯାଇକି ଦଶମ ଦିନ ଶିଖିବା ଆଉ ଏକ ସାଧନା, ମଙ୍ଗଳ ମୈତ୍ରୀର ସାଧନା, ସଦ୍ଭାବନାର ସାଧନା। ସେହି ମୈତ୍ରୀ ଆଉ ସଦ୍ଭାବନା ଭରି ରହିଛି, ଆଉ ଆମେ ତାକୁ ଏହି ଦୃଷ୍ଟିକୋଣରୁ ଦେଖୁ ହିଁ ନଥିଲୁ। ତେବେ କୌଣସି ବି ଧର୍ମଗ୍ରନ୍ଥକୁ ଉଠାଇ ଦେଖି ନିଅନ୍ତୁ, ସତ୍ୟ ତ ଗୋଟିଏ ହିଁ, ଏହି ଉପର ଉପର ଚୋପା ଅଲଗା ଅଲଗା ହେବ, ଭିତରର ସାର ତ ଗୋଟିଏ ହିଁ। ଏକ ଶିବିର ଲାଗିଲା କଚ୍ଛର ଏକ ବହୁତ ଦୂର ଗାଁରେ, ଆଉ ବଡ଼ ଖୁସି ଲାଗିଲା କି ଗୋଟିଏ ମସଜିଦରେ ଲାଗିଲା। ଏବେ ଏହା ସହରର ବେମାରୀ କି ହିନ୍ଦୁ ମୁସଲିମ ନିଜ ନିଜ ଭିତରେ ଲଢ଼େଇ କରିବେ, ଲଢ଼ିବେ, ଝଗଡ଼ା କରିବେ, ଗାଁକୁ ଏପର୍ଯ୍ୟନ୍ତ ବେମାରୀ ଯାଇନାହିଁ। ମୋତେ ତ ସେଠାକୁ ଯାଇ ବଡ଼ ଖୁସି ଲାଗିଲା, ବର୍ମାରୁ ଆସି ହିଁ ଥିଲି, ଅଳ୍ପ ଦିନ ପରେ ହିଁ କଚ୍ଛକୁ ଗଲି, କେମିତି ମିଳିମିଶି ଲୋକ ସାଙ୍ଗରେ ରହନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି ମୁସଲିମ ଭାଇ କୌଣସି ଶିବିରରେ ଆଗରୁ ଆସିଯାଇଥିଲେ, ତେଣୁ ବହୁତ ଖୁସି ହେଲି କି ଏହା ତ ବହୁତ ଭଲ କଥା, ଏଥିରେ ଖରାପ କଥା କିଛି ହିଁ ନାହିଁ। ସେମାନେ ଆଗ୍ରହ ପ୍ରକାଶ କଲେ କି ଆମ ମସଜିଦରେ ଏକ ଶିବିର ଲଗାନ୍ତୁ, ତେଣୁ ଲାଗିଲା। ଗୋଟିଏ ନୁହେଁ ଦୁଇଟା ଲାଗିଲା, ବହୁତ ଲୋକ ଆସିଲେ, କିଛି ମୁସଲିମ ଭାଇ ବି ଆସିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ପାଠୁଆ ବିଦ୍ୱାନ ଯିଏ କୁରାନରେ ବହୁତ ଜ୍ଞାତା, ଏପରି ଦୁଇଜଣ ମୌଲବୀ ବି ସେଥିରେ ଥିଲେ। ଶିବିର ସମାପ୍ତ ହେଲା ତ ମୋତେ କୁରାନର ଆୟତ ପଢ଼ି ଶୁଣାଇଲେ କି ଦେଖନ୍ତୁ ଏହି ଦୁଇ ଆୟତ ଏପରି କି ଏ ପର୍ଯ୍ୟନ୍ତ ଆମକୁ ବୁଝାପଡ଼ୁନଥିଲା, ବିପସେନା କରିବା ହେତୁ କଥାଟା ବୁଝିହେଲା। ଦେଖୁଛି ମନେ ପକାଇ, ଯଦି ମନେ ପଡ଼ିଯାଏ ଆରବି ଆସିନି, କିନ୍ତୁ ବହୁତ ବହୁତ କାମର, ମାନେ ବିପସେନା ହିଁ ବିପସେନା ଭରି ରହିଛି। ମନ ଅରଫ ନଫ ସୁହୁ, ମନ ଅରଫ ନଫ ସୁହୁ, ପୁରା ଶରୀରକୁ ଶ୍ୱାସର ମାଧ୍ୟମରେ ଯିଏ ଦେଖିନିଏ ଆଉ ଭଲ ଭାବରେ ଦେଖିନିଏ ସେ ଅରଫ ରବ୍ବୁହୁ, ସେ ରବ୍ବୁକୁ ଦେଖିନିଏ, ସେ ପରମାତ୍ମାଙ୍କୁ ଦେଖିନିଏ, ଆଲ୍ଲାହଙ୍କୁ ଦେଖିନିଏ। ତେଣୁ କହିଲେ ଏ ପର୍ଯ୍ୟନ୍ତ ଏକଥା ବୁଝା ହିଁ ପଡ଼ୁନଥିଲା ଏହି କଥା କି ଭାଇ ଏହି ଶରୀରକୁ ଦେଖିଲେ ଏଥିରେ ଆଲ୍ଲାହଙ୍କୁ କିପରି ଦେଖିପାରିବା, ଏବେ ଏହା ଭିତର ଦେଇ ଗତି କରିବାରୁ କଥା ବୁଝା ପଡ଼ିଗଲା। ଏହି କଥାକୁ ପଞ୍ଜାବର ଏକ ମୁସଲିମ ସନ୍ଥ କହୁଛନ୍ତି, ଆରେ ସନ୍ଥ ତ ସନ୍ଥ ଅଟନ୍ତି, କ'ଣ ମୁସଲିମ ଆଉ କ'ଣ ହିନ୍ଦୁ ଆଉ କ'ଣ ଶିଖ, ଯିଏ ନିଜର ମନ ନିର୍ମଳ କରିନେଲେ, ଶାନ୍ତ କରିନେଲେ, ସେ ସନ୍ଥ ହୋଇଗଲେ। ଏବେ ସାଂସାରିକ ମତରେ ଲୋକ ନିଜ ନିଜ ଭିତରେ କୁହନ୍ତି ଇଏ ମୁସଲମାନ, ଇଏ ହିନ୍ଦୁ, ଇଏ ଶିଖ, ଇଏ ଜୈନ ସନ୍ଥ ଅଟନ୍ତି, ତ ଏହି ପଞ୍ଜାବର ସନ୍ଥ କହୁଛନ୍ତି କି ହାସିମିତିଣା ରବ ପଛାତା ଓ ଜିଣା ଆପନା ଆପ ପଛାତା, ହାସିମିତିଣା ରବ ପଛାତା। ଆରେ ସେ ରବକୁ ଜାଣିନେଲେ, ପରମାତ୍ମାଙ୍କୁ ଜାଣିନେଲେ, କିଏ ଜାଣିନେଲେ, ଯିଏ ନିଜେ ନିଜକୁ ଜାଣିନେଲେ, ନିଜ ବିଷୟରେ ସତ୍ୟ ଜାଣି ହିଁ ନାହାନ୍ତି ଆଉ ତାକୁ ଜାଣିବାକୁ ଚାହାନ୍ତି କି ଯାହା ବିଷୟରେ କିଛି ବୋଧଜ୍ଞାନ ନାହିଁ, ତେବେ କଳ୍ପନା ହିଁ କରିବେ ନା। ନିଜେ ନିଜକୁ ଜାଣିବେ ତେବେ ତାକୁ ଜାଣିବେ ଆଉ ସବୁ ଦୁଃଖରୁ ଦୂର ହୋଇଯିବେ। ଆପୋ ଜାଣେ ଆପୋ ଆପ ରୋଗ ନ ବ୍ୟାପେ ତିନୋ ତାପ। ଆପୋ ଜାଣେ ଆପୋ ଆପ ନିଜେ ନିଜକୁ ଜାଣନ୍ତୁ। ମୁଖ୍ୟ କଥା ଏହି କି ନିଜେ ନିଜକୁ ଜାଣନ୍ତୁ, କୌଣସି ଭବରୋଗ ରହିବ ନାହିଁ, କୌଣସି ଭବତାପ ରହିବ ନାହିଁ, ସବୁ ଦୁଃଖ ଦୂର ହୋଇଯିବ। ସନ୍ଥଙ୍କର ବାଣୀ, ସେ କାମ କରିଛନ୍ତି, ଏହି କାମ କରିଛନ୍ତି, କାମ କରନ୍ତି ନାହିଁ ତ ଭ୍ରମ ହିଁ ଭ୍ରମ ରହିଥାଏ। ପ୍ରକୃତିର ନିୟମର ହଜାର କଥା କହିଚାଲନ୍ତୁ, ଯେପର୍ଯ୍ୟନ୍ତ ଏହି ପ୍ରକୃତିର ନିୟମ ଆମର ଅନୁଭୂତିରେ ନ ଉତୁରିଛି ସେ ପର୍ଯ୍ୟନ୍ତ ବୁଝିପାରିବେ ନାହିଁ, ଏହି ପୁସ୍ତକମାନଙ୍କରୁ ବୁଝିପାରିବେ ନାହିଁ, ଏହି ପ୍ରବଚନଗୁଡ଼ିକରୁ ବୁଝିପାରିବେ ନାହିଁ। ଅନୁଭବରେ ଉତାରିବା ଆରମ୍ଭ କରିଦେଲେ ଖୁବ୍ ବୁଝିବାକୁ ଲାଗିବେ, ଖୁବ୍ ବୁଝିବାକୁ ଲାଗିବେ। ଆମ ଦେଶର ଜଣେ ମହାନ ସନ୍ଥ, ମହାନ ସଦ୍ଗୁରୁ ଏହି କଥାକୁ କହନ୍ତି, ବାହାର ଭିତର ଏକ ସଚ ହେ, ବାହାର ଭିତର ଏକ ଜାନ, ୟହ ଗୁରୁ ଜ୍ଞାନ ଶିଖାଇ ରେ, ଜନ ନାନକ ବିନ ଆପା ଚିନେ, ଓ କଟେ ନ ଭ୍ରମ କି କାଇ ରେ। ପ୍ରକୃତିର ନିୟମ ମାନେ ଧର୍ମ ଯେପରି ବାହାରେ କାମ କରୁଛି ଠିକ୍ ସେହିପରି ଭିତରେ କାମ କରୁଛି। ଗୁରୁ ତ ଏହି କଥା ବତେଇଦେଲେ କିନ୍ତୁ ସାଙ୍ଗେ ସାଙ୍ଗେ କହୁଛନ୍ତି, ଏହାକୁ ଜାଣ, କେବଳ ମାନି ନେଲେ କିଛି ମିଳିବ ନାହିଁ। ମହାପୁରୁଷମାନଙ୍କ କଥା ଶୁଣନ୍ତି, ମାନନ୍ତି, ବହୁତ ଠିକ୍ କହିଲେ, ବହୁତ ଭଲ କହିଲେ, ଆରେ ଆମକୁ ଅନୁଭବ କେଉଁଠି ହେଲା? ତେବେ ଜାଣନ୍ତୁ, ଜାଣନ୍ତୁ ତେବେ ଅନୁଭବ ହେଲା। ତେଣୁ କହିଲେ ଜନେ ନାନକ, ଜାଣିଗଲେ ନାନକ। ଏବେ ଜାଣିକି ଏ କଥା କହୁଛନ୍ତି, ବିନ୍ ଆପା ଚିନେ, ନିଜେ ନିଜକୁ ଭଲ ଭାବରେ ଜାଣିବା ବିନା କଟେ ନ ଭ୍ରମ କି କାଇ ରେ, ଭ୍ରମ ହିଁ ଭ୍ରମ ରହିବ, କାହିଁକିନା ଚୋପା ହିଁ ଚୋପା ରହିବ, ସାର ମିଳିବ ନାହିଁ। ଆଉ ଜଣେ ସନ୍ଥ କହୁଛନ୍ତି ଆମର ଏଠି ପୁରୁଣ ଭଗତ ନରସିଂହ ଭଗତ, ବଡ଼ ପ୍ରସିଦ୍ଧ ହେଲେ ନରସିଂହ ମେହେଟା, ତ କହୁଛନ୍ତି, ଶରୀର ଶୋଧେ ବିନା ଓ ସାର ନେହି ସାପଡ଼େ, ଶରୀର ଶୋଧେ ବିନା ସାର ନେହି ସାପଡ଼େ। ଶରୀର ଭିତରେ ଅନୁସନ୍ଧାନ କରିବା ବିନା, ସତ୍ୟର ଅନୁସନ୍ଧାନ କରିବା ବିନା ସାର ମିଳିବ ନାହିଁ, ଉପର ଉପରର ଚୋପା ମିଳି ରହିଯିବ। ବିଚାରା ବହୁତ ପ୍ରକାରର କାମ କଲେ, ଆଉ ପୁଣି କହୁଛନ୍ତି କି ଇଏ ସବୁ ପୁସ୍ତକର କଥା, ଯେପର୍ଯ୍ୟନ୍ତ ଭିତରକୁ ଯାଇ ନିଜ ଅନୁଭବ ନ କରିବେ ତତ୍ତ୍ୱ ମିଳିବ ନାହିଁ, ସାର ମିଳିବ ନାହିଁ। ଏଥିପାଇଁ ସନ୍ତ କହୁଛନ୍ତି କି ମେ କେହେତା ଆଖୋ କି ଦେଖି, ଓ ତୁ କେହେତା କାଗଜ କି ଲେଖି, ମେ କେହେତା ଆଖୋ କି ଦେଖି, ତୁ କହେତା କାଗଜ କି ଲେଖି, ମେ କହେତା ସୁଲଝାନୁ ବାଲି, ଓ ତୁ କ୍ୟୁଁ ରା ଉଲଝାଏ ରେ, ତୁ କ୍ୟୁଁ ରା ଉଲଝାଏ ରେ। ସେ ଅନୁଭବର କଥା କହୁଛନ୍ତି, ଆଉ ତୁମେ ବହିର କଥା କହୁଛ, ଶାସ୍ତ୍ର ଏହା କହୁଛି, ପୁସ୍ତକ ଏହା କହୁଛି, ଆରେ ତୁମେ ଅନୁଭବ କରିନାହ। ମୁଁ ଅନୁଭବର କଥା କହୁଛି ତ ସମାଧାନର କଥା କହୁଛି, ତୁମେ ବି ଅନୁଭବ କରିବ, ଏକଦମ ସମାଧାନ ହୋଇଯିବ, ଭ୍ରମଭ୍ରାନ୍ତି ସବୁ ବାହାରିଯିବ, ନହେଲେ କେବଳ ଉପର ଉପରର ଚୋପା, ଉପର ଉପରର ଚୋପା। ତେବେ କହିଲେ ଅନୁଭବ ବହୁତ ଜରୁରୀ, ଆଉ ଅନୁଭବ କେଉଁଠି? ଏଇ ସାଢ଼େ ତିନି ହାତର କାୟାରେ। ତିନି ହାତ ଏକ ଅଡ଼ଧାଇ, ତିନି ହାତ ଏକ ଅଡ଼ଧାଇ, ଏସାମ୍ବର ଚିହ୍ନ ମେରେ ଭାଇ, ଖୋଜ ମେରେ ଭାଇ। ତିନି ହାତ ଆଉ ଏକ ଅଧ ହାତ, ମାନେ ଏହି ସାଢ଼େ ତିନି ହାତର ଯେଉଁ କାୟା ଅଛି, ଏହା ଭିତରେ ଯେଉଁ ଅମ୍ବର ଅଛି, ଯେଉଁ ଆକାଶ ଅଛି, ଆରେ ତାର ଅନୁସନ୍ଧାନ କର, ତାକୁ ଜାଣ। ବାହାରେ ବାହାରେ ହଜାରେ ଖୋଜିବାକୁ ଲାଗିବେ, ସତ୍ୟକୁ ଏଠାରେ ଖୋଜି ବୁଲିବେ, ସେଠାରେ ଖୋଜି ବୁଲିବେ, କିଛି ହାତ ଲାଗିବାର ନାହିଁ, ନିଜ ଭିତରେ ଦେଖନ୍ତୁ। ତେଣୁ କହିଲେ ସନ୍ଥ ଅନୁଭବର କଥା କହୁଛନ୍ତି, ବିପଶ୍ୟନା ଭାରତରେ ପାଞ୍ଚଶହ ବର୍ଷ ପରେ ଭଗବାନ ବୁଦ୍ଧଙ୍କ ପାଞ୍ଚଶହ ବର୍ଷ ପରେ ଲୁପ୍ତ ହୋଇଗଲା, କିନ୍ତୁ ତଥାପି ସନ୍ଥ ହେଲେ ଦେଶରେ, ଅନେକ ଜନ୍ମରୁ କରି ଆସିଥିଲେ, ଜାଗିଗଲା ସେମାନଙ୍କ ଭିତରେ। ତେବେ ସେମାନଙ୍କର ବାଣୀ ପଢ଼ୁଛନ୍ତି ତ ଦେଖାଯାଉଛି କି ଆରେ ବିପଶ୍ୟନା ହିଁ ବିପଶ୍ୟନା ଭରି ରହିଛି, ବିପଶ୍ୟନା ହିଁ ବିପଶ୍ୟନା ଭରି ରହିଛି। ତେବେ ସନ୍ଥ କବିର କହୁଛନ୍ତି, ଘୁଙ୍ଗଟ କେ ପଟ ଖୋଲ ରେ, ଘୁଙ୍ଗଟ କେ ପଟ ଖୋଲ ରେ, ତୁଝେ ପିଆ ମିଲେଙ୍ଗେ, ଓଢ଼ଣାର ପରଦା ଏକ ନୁହେଁ, ଦୁଇ ନୁହେଁ, ହଜାର ହଜାର ପରଦା ଲଗାଇ ବସିଛନ୍ତି। ଏଗୁଡ଼ିକୁ ଉତ୍ତାରି ଚାଲନ୍ତୁ, ଉତ୍ତାରି ଚାଲନ୍ତୁ, ଏହି ପରଦାଗୁଡ଼ିକୁ ଖୋଲି ଚାଲନ୍ତୁ, ତେବେ ତୋତେ ସେହି ପ୍ରିୟ ମିଳିଯିବେ। ଆରେ ତାକୁ ପରମେଶ୍ୱର କହନ୍ତୁ, ତାକୁ ଈଶ୍ୱର କହନ୍ତୁ, ତାକୁ ପରମାତ୍ମା କୁହନ୍ତୁ, ତାକୁ ଖୁଦା କୁହନ୍ତୁ, ତାକୁ ରବ କୁହନ୍ତୁ, ତାକୁ ପରମ ସତ୍ୟ କୁହନ୍ତୁ, ତାକୁ ନିର୍ବାଣ କୁହନ୍ତୁ, ତାକୁ ମୋକ୍ଷ କୁହନ୍ତୁ। ସେ ଅମୃତ ଅଟେ, ନିତ୍ୟ ଶାଶ୍ୱତ ଧ୍ରୁବ ଅଟେ। ତା'ର ଅନୁଭବ ହେବା ଦରକାର ନା? ତା'ର ସାକ୍ଷାତକାର ହେବା ଦରକାର ନା? ତୁଚ୍ଛା କଥା ତା ବିଷୟରେ ଆଉ ଲଢ଼ି ଚାଲୁଛନ୍ତି। ଆମେ ଏହାକୁ ମାନିବା ବାଲା ଆପଣ ତ ମାନୁ ହିଁ ନାହାନ୍ତି, ଆମେ ତ ଦେଖ ଏହାକୁ ମାନିବା ବାଲା ଆପଣ ତ ମାନୁ ହିଁ ନାହାନ୍ତି। ଆରେ ମାନିବା ଦୂରରେ ରହିଗଲାଣି ଭାଇ, ଜାଣନ୍ତୁ କଲ୍ୟାଣ ତେବେ ହେବ ଯେବେ ଜାଣିବେ। ଆଉ ଜାଣି ଜାଣି ପରଦା ଉତୁରି ଉତୁରି, ଏହି ସନ୍ଥଙ୍କର ପରଦା ଉତୁରି ଉତୁରି ତାଙ୍କୁ ପରମ ସତ୍ୟ ଦେଖାଗଲା। ପରମ ସତ୍ୟ ଦେଖାଗଲା ତ କ'ଣ କହୁଛନ୍ତି? ଠାକୁର ମିଲ ଗୟା ଓ ତିଲ ଓଲେ, ମନ ମଗନ ଭୟା ଅବ କ୍ୟା ବୋଲେ। ଓ ଠାକୁର ମିଲ ଗୟା, ସାଇଁ ମିଲ ଗୟା, ତିଲ ଓଲେ। ଏହି ସାଧନାରେ ଆଗକୁ ଯାଇ ଯାଇ ଏକ ଅବସ୍ଥା ଆସିବ ଯେବେ କି ଏକ ଛୋଟ ତିଳ ଭଳିଆ ସ୍ଥାନ ରହିଯିବ, ଆଉ ସେହି ତିଳ ପରି ସ୍ଥାନ ଯେବେ ତୁଟିବ, ତେବେ ତା ପରର ନିତ୍ୟ ଶାଶ୍ୱତ ଧ୍ରୁବ ପରମ ସତ୍ୟ ପ୍ରକଟ ହୋଇଯିବ। ଏହି ବ୍ୟକ୍ତି କାମ କରିଛନ୍ତି, ତେବେ କହୁଛନ୍ତି କି ତିଲ ଓଲେ ମିଲ ଗୟା ହମେ, ଏହି ତିଳର ପଛରେ ମିଳିଗଲା। ଏବେ ତାକୁ ବୁଝେଇବେ କିପରି? ଯେଉଁ ଅବସ୍ଥା ଇନ୍ଦ୍ରିୟ ଗୁଡ଼ିକର ପରର ଅବସ୍ଥା, ଇନ୍ଦ୍ରିୟମାନଙ୍କ ଦ୍ୱାରା ବୁଝା ପଡ଼ିବ ନାହିଁ ଆମକୁ, ଇନ୍ଦ୍ରିୟାତୀତ ଅବସ୍ଥାର ଅନୁଭବ ହେଲା। ଏବେ ଇନ୍ଦ୍ରିୟ ଜଗତରେ ଆସି ତାକୁ ଆମେ ବୁଝେଇବା, ତ ଲୋକେ କେମିତି ବୁଝିବେ, ଆମେ ବି କେମିତି ବୁଝେଇବା? ତ ବିଚରା ମୌନ ହୋଇଗଲେ କି ଠାକୁର ମିଲ ଗୟା ଓ ତିଲ ଓଲେ, ମନ ମଗନ ଭୟା ଅବ କ୍ୟା ବୋଲେ। କେମିତି ମିଳିଲା ଏହି ଠାକୁର, କାହାକୁ ଠାକୁର କହନ୍ତି? ବାରମ୍ବାର ବାରମ୍ବାର କବିର ବି ଆଉ ଅନ୍ୟ ସନ୍ଥ ବି କେବେ ଆଲ୍ଲା କହନ୍ତି, କେବେ ରାମ କହନ୍ତି, କେବେ ହରି କହନ୍ତି। ଆରେ ଭାଇ, ଯେମିତି ଲୋକଙ୍କୁ ବୁଝାପଡ଼ୁ ସେଇଭଳିଆ ଶବ୍ଦର ବ୍ୟବହାର କରିବେ ନା? ନ କରିବେ ତ ଲୋକେ ସେସବୁ କିଛି ବୁଝିପାରିବେ ନାହିଁ। ତ କେହି ଜଣେ ପଚାରିଲା କି ଯେଉଁ ଆପଣ ବାରମ୍ବାର କହୁଛନ୍ତି ଏଇ ହରି ରାମ, ଏହା କ'ଣ? ତ ହସି ହସି କହୁଛନ୍ତି, କହେ କବୀର ହରି ଏ ସାରେ, କହେ କବୀର ହରି ଏ ସାରେ, ଜବ ଯେ ସା ତବ ତେ ସାରେ, କହେ କବୀର ହରି ଏ ସାରେ। ମୁଁ ଏହାକୁ ହରି କହୁଛି, ମୁଁ ଏହାକୁ ପରମାତ୍ମା କହୁଛି କି ଯେଉଁ ସମୟରେ ଯେମିତି ଅଛି ସାଢ଼େ ତିନି ହାତର କାୟାରେ ଅନୁସନ୍ଧାନ କରିବାକୁ ବାହାରିଛନ୍ତି, ଯେଉଁ ସମୟରେ ଯେଉଁ ପ୍ରକାରର ସତ୍ୟ ପ୍ରକଟ ହେଲା, ବା ସେହି ସତ୍ୟ, ଯେଉଁ ସତ୍ୟ ପ୍ରକଟ ହେଲା ବା ସେହି ସତ୍ୟ, ଏହିପରି ଏହାର ସାହାଯ୍ୟରେ ସାହାଯ୍ୟରେ ଚାଲି ଚାଲି ପରମ ସତ୍ୟ ପର୍ଯ୍ୟନ୍ତ ପହଞ୍ଚିଯିବେ। ସତ୍ୟର ସହାୟତାରେ ଚାଲିବାକୁ ପଡ଼ିବ। ସନ୍ଥମାନେ ଏହି କାମ କଲେ, ମିଥ୍ୟାକୁ ପାଖକୁ ଆସିବାକୁ ଦେଲେ ନାହିଁ। ତେବେ ଭାରତର ମହାନ ସନ୍ଥ କହୁଛନ୍ତି, ରାସ୍ତା ବତାଉଛନ୍ତି ଯେ କିପରି ସେ ପର୍ଯ୍ୟନ୍ତ ପହଞ୍ଚିବେ। କିମ୍ ସଚିଆରା ହୋଇଏ କି ମୁକୁଡ଼େ ଟୁଟେ ପାଳ, ହୁକୁମ ରଜାଇ ଓ ଚଲଣା, ନାନକ ଲିଖିଆ ନାଳ। କିମ୍ ସଚିଆରା ହୋଇଏ, ଭାରତର ଏହି ମହାନ ସନ୍ଥ ଭାରତର ଭାଷାକୁ ଏକ ନୂଆ ଶବ୍ଦ ଗଢ଼ି କରିଦେଲେ। ଦୁଃଖିଆରା ଶବ୍ଦ ଆମ ଭାଷାରେ ଚାଲୁଥିଲା, ଦୁଃଖିଆରା ସେ ଯାହାର ସୁଖ ନାହିଁ, ସୁଖିଆରା ଶବ୍ଦ ବି ଚାଲୁଥିଲା, ସୁଖିଆରା ସେ ଯାହାର ଦୁଃଖ ନାହିଁ। ଏହି ସନ୍ଥ ଏକ ନୂଆ ଶବ୍ଦ ଦେଲେ, କିପରି ବୁଝାଇବେ ଲୋକଙ୍କୁ? ତ କହିଲେ ସଚିଆରା, ସଚିଆରା ସେ ଯାହା ପାଖରେ ମିଛର ଚିହ୍ନବର୍ଣ୍ଣ ନାହିଁ। ଏହି ବାଣୀର ସତ୍ୟ ତ ଅଛି ତା ଜାଗାରେ, କିନ୍ତୁ ସାଧନାର କାର୍ଯ୍ୟରେ ଭିତରେ ସତ୍ୟକୁ ଦେଖିବାର କାର୍ଯ୍ୟରେ ପ୍ରତି ପାହୁଣ୍ଡ ସତ୍ୟର ସାଥିରେ ଚାଲନ୍ତୁ। ଆଦି ସଚ୍, ଯୁଗାଦି ସଚ୍, ହେ ବି ସଚ୍, ନାନକ ହୋସି ବି ସଚ୍, ସତ୍ୟ ହିଁ ସତ୍ୟ। ସତ୍ୟ ତାହା ଯାହା ମୋର ଅନୁଭୂତିରେ ଆସୁଛି, ଯାହାକୁ ମୁଁ ଅନୁଭବ କରୁଛି, ଅନ୍ୟ କେହି ଯେଉଁ ସତ୍ୟର ଅନୁଭବ କଲେ ତାହା ତା ପାଇଁ ସତ୍ୟ। ଭଗବାନ ବୁଦ୍ଧଙ୍କୁ ପରମ ସତ୍ୟର ଦର୍ଶନ ହୋଇଗଲା, ତେବେ ସେହି ପରମ ସତ୍ୟ ଭଗବାନ ବୁଦ୍ଧଙ୍କ ପାଇଁ ହେଲା, ଆମ ପାଇଁ ନୁହେଁ। ଯେଉଁଦିନ ଆମକୁ ଅନୁଭବ ହୋଇଯିବ ସେହିଦିନ ଆମ ପାଇଁ ସତ୍ୟ ହୋଇଯିବ। ତ ସଚିଆରାର ମାନେ ଏହି କି ପ୍ରତି ପଦକ୍ଷେପ ଯାହା ଆମକୁ ଅନୁଭବ ହେଉଛି ତା'ର ସାହାଯ୍ୟରେ ସାହାଯ୍ୟରେ ଚାଲନ୍ତୁ। ତା ପରକ୍ଷଣ ଯାହା ଅନୁଭବ ହେଲା, ପରକ୍ଷଣ ଯାହା ଅନୁଭବ ହେଲା, ତ କିମ୍ ସଚିଆରା ହୋ ଇଏ କି ମୁକୁଡ଼େ ଟୁଟେ ପାଳ। ମିଛକୁ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ, କଳ୍ପନାକୁ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ। କୌଣସି ଶୁଣାଶୁଣି କଥା, କୌଣସି ପଢ଼ାପଢ଼ି କଥା ତା ଉପରେ ଥାପିବାକୁ ଲାଗିଲେ କାମର କଥା ହେବ ନାହିଁ। ସତ୍ୟର ହିଁ ସାଥେ 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 ଚାଲିବେ, ତେବେ କ'ଣ ମିଳିବ? ହୁକୁମ ରାଜାଇ ଚାଲଣା, ହୁକୁମ ରାଜାର ମିଳିଯିବ। ଆରେ ଭୁଲି ହିଁ ଗଲେ କ'ଣ ହୁକୁମ ରାଜାଇ, ଏଇ ପ୍ରକୃତିର କ'ଣ ହୁକୁମ, କିମ୍ବା ଏପରି କହିପାରନ୍ତି ଏଇ ପରମାତ୍ମାଙ୍କର କ'ଣ ହୁକୁମ, ତାଙ୍କର ରାଜା କ'ଣ, କ'ଣ ଚାହୁଁଛନ୍ତି ସେ, ମାନେ ତାଙ୍କର ବିଧାନ କ'ଣ? ଏହା ହିଁ ଚାହୁଁଛନ୍ତି, ମନକୁ ମଇଳା କରିବା ମାତ୍ରେ ସଜା ଦେବି ତୁମକୁ। ଯେମିତି ମଇଳା କରିବ ସେମିତି ସଜା ମିଳିବ, ଆଉ ମନକୁ ନିର୍ମଳ କରିବା ମାତ୍ରେ ପୁରସ୍କାର ଦେବି, ତୁରନ୍ତ ପୁରସ୍କାର ଦେବି। ଏହି ନିୟମ, ଏହା ହିଁ ପ୍ରକୃତିର ନିୟମ, ଏହାକୁ ଈଶ୍ୱର କହନ୍ତୁ ତ ଈଶ୍ୱରଙ୍କର ନିୟମ। ତ ସେହି ହୁକୁମ ରଜାଇ, ତାଙ୍କର ଯେଉଁ ରଜା, ତାଙ୍କର ଯେଉଁ ହୁକୁମ, ଚିତ୍ତକୁ ମଇଳା ହେବାକୁ ଦିଅନ୍ତୁ ନାହିଁ, ନିର୍ମଳ ରଖନ୍ତୁ, ବାସ୍ ଏହାରି ଅନୁସାରେ ଚାଲିବାର ଅଛି। ହୁକୁମ ରଜାଇ ଚାଲଣା, ଏହି ହୁକୁମ ରଜାଇର କଥା ପୁସ୍ତକରେ କୁଆଡ଼ୁ ମିଳିଯିବ, ଏହି ପ୍ରବଚନରୁ କିପରି ମିଳିଯିବ? ନାନକ ଲିଖିଆ ନାଳ, ନିଜ ଭିତରେ ଲେଖା ହୋଇଛି, ନିଜ ସାଥିରେ ଲେଖା ହୋଇଛି, ଭିତରକୁ ଦେଖିବେ ପୁରା ରହସ୍ୟ ଖୋଲିବାକୁ ଲାଗିବ। ପ୍ରକୃତି ଏହା ଚାହୁଁଛି, ପରମାତ୍ମା କହିବେ ତ ପରମାତ୍ମା ଏହା ଚାହୁଁଛନ୍ତି, ଦେଖ ତୁ ବିକାର ଜଗେଇଲୁ ନା, ଦଣ୍ଡ ମିଳିଲା ନା, ତୁରନ୍ତ ଦଣ୍ଡ ମିଳିଲା ନା, ବ୍ୟାକୁଳ ହୋଇଗଲୁ କି ନାହିଁ, ତୁ କ୍ରୋଧ ଜଗେଇଲୁ, ଦେଖ ତୁରନ୍ତ ବ୍ୟାକୁଳ ହୋଇଗଲୁ, ତୁ ବାସନା ଜଗାଇଲୁ, ବ୍ୟାକୁଳ ହୋଇଗଲୁ, ଭୟ ଜଗେଇଲୁ, ବ୍ୟାକୁଳ ହୋଇଗଲୁ, ଅହଙ୍କାର ଜଗେଇଲୁ, ବ୍ୟାକୁଳ ହୋଇଗଲୁ, ଦଣ୍ଡ ମିଳୁଛି ନା, ଆଉ ନ ଜଗେଇଲେ ତାଙ୍କୁ ଦୂର କରିଦେଲୁ ତ ପୁରସ୍କାର ମିଳିଲା, ବଡ଼ ଶାନ୍ତି ମିଳିଲା, ବଡ଼ ସୁଖ ମିଳିଲା। ତ ଭାଇ ବୁଝନ୍ତୁ, ଧର୍ମକୁ ବୁଝନ୍ତୁ, ଏହା ସାର୍ବଜନୀନ ଧର୍ମ, ସମସ୍ତଙ୍କର ଧର୍ମ, ହିନ୍ଦୁ ଧର୍ମ ନୁହେଁ, ବୌଦ୍ଧ ଧର୍ମ ନୁହେଁ, ଜୈନ ଧର୍ମ ନୁହେଁ, ଖ୍ରୀଷ୍ଟିଆନ ଧର୍ମ ନୁହେଁ, ଶିଖ ଧର୍ମ ନୁହେଁ, ପାର୍ସି ଧର୍ମ ନୁହେଁ, ଧର୍ମ ଅଟେ। ବଡ଼ ମହାନ ହୋଇଥାଏ ଧର୍ମ, ସମସ୍ତଙ୍କର ହୋଇଥାଏ, ସାର୍ବଜନୀନ ହୋଇଥାଏ, ସାର୍ବଦେଶିକ ହୋଇଥାଏ, ସାର୍ବକାଳିକ ହୋଇଥାଏ, ସନାତନ ହୋଇଥାଏ। ଏହାକୁ ଭଗବାନ ବୁଦ୍ଧ କହିଲେ, ଈଶ ଧର୍ମ ସନାତନ, ଈଶ ଧର୍ମ ସନାତନ, ସନାତନ ଧର୍ମ। କ'ଣ ସନାତନ ଧର୍ମ? ଆଜିକାଲି ତ ପୁଣି ଭୁଲିଭାଲି ଗଲେଣି, ଶବ୍ଦକୁ ଏପରି ଚିପୁଡ଼ି ଦେଲେ, ବିଗାଡ଼ି ଦେଲେ, ଏବେ ତ ସନାତନ ଧର୍ମ କହିବାକୁ ଲାଗିଲେ ଯେଉଁମାନେ କି ପୁରାଣର ମାନ୍ୟତାକୁ ମାନିବାବାଲା ବ୍ୟକ୍ତି, ସେମାନେ ସନାତନ ଧର୍ମୀ, ଆଉ ଯିଏ ବେଦର ମାନ୍ୟତାକୁ ମାନିବାବାଲା ବ୍ୟକ୍ତି, ସେମାନେ ଆର୍ଯ୍ୟ ସମାଜୀ। ଆରେ ଏହି କଥାରେ କିଛି ସମ୍ପର୍କ ନାହିଁ ଭାଇ, ସନାତନର ମାନେ ଯିଏ ସର୍ବଦା ଏକ ପ୍ରକାର ରହିଥାଏ। ଆଜିଠାରୁ ହଜାର ଲକ୍ଷ ବର୍ଷ ପୂର୍ବେ ବି କେହି ବ୍ୟକ୍ତି ନିଜ ମନରେ ମଇଳା ଜଗାଉଥିଲା, ସେତିକି ହିଁ ବ୍ୟାକୁଳ ହେଉଥିଲା, ଯେତିକି କି ଆଜି ମଇଳା ଜଗେଇକି ବ୍ୟାକୁଳ ହେଉଛି। ଆଉ ଯିଏ ହଜାର ଲକ୍ଷ ବର୍ଷ ପରେ ବି ମନରେ ଯେତିକି ମଇଳା ଜଗେଇବ ସେତିକି ହିଁ ବ୍ୟାକୁଳ ହେବ। ଏହି ନିୟମ ଅଟେ ପ୍ରକୃତିର, ସନାତନ ନିୟମ, ସନାତନ ଧର୍ମ, ସବୁବେଳେ ରହିଲା ବାଲା ଧର୍ମ। ନିଜର ମନକୁ ଯିଏ ନିର୍ମଳ କରିନେବ, ହଜାର ଲକ୍ଷ ବର୍ଷ ପୂର୍ବରୁ ବି କଲା ତ ସନ୍ତ ହୋଇଗଲା, ବଡ଼ ଶାନ୍ତ ହୋଇଗଲା, ବଡ଼ ସୁଖୀ ହୋଇଗଲା, ଆଜି ବି କରିନେଉ ସେମିତି ସନ୍ତ ହୋଇଯିବ, ଶାନ୍ତ ହୋଇଯିବ, ନିର୍ମଳ ହୋଇଯିବ, ହଜାର ଲକ୍ଷ ବର୍ଷ ପରେ ବି କିଏ କରୁ ଏହି ପରିଣାମ ଆସିବ। ଏହି ଅର୍ଥରେ ସନାତନ ଧର୍ମ, ବହୁତ ଭଲ ଭାବରେ ବୁଝନ୍ତୁ ଧର୍ମକୁ। ଏହି ବାହାର ବାହାରର ଝଗଡ଼ାରେ ଝଗଡ଼ା କେଉଁ କଥାରୁ ହୁଏ? ଚୋପା ଗୁଡ଼ିକୁ ନେଇ ଝଗଡ଼ା ହୋଇଥାଏ। ଏହି ଉପର ଉପରର ଚୋପା, ମୋର ଏପରି ତୋର ଏପରି, ଏହି ଦାର୍ଶନିକ ମାନ୍ୟତା ମୋର ଏପରି ତୋର ଏପରି, ଆରେ କ'ଣ ମିଳିବ ସେଗୁଡ଼ାକରୁ? ଭିତରର ସାର ତ ଗୋଟିଏ ନା, ଯେମିତି ବିପସିନା କରିବାକୁ ଲାଗିଲେ ଓହୋ ଭିତରର ସାର ତ ଗୋଟିଏ ଅଛି ନା, ଭିତରର ସାର ତ ଗୋଟିଏ ଅଛି ନା, ଖୁବ୍ ବୁଝିବାକୁ ଲାଗିବେ କି ଭାଇ କେହି ନିଜେ ନିଜକୁ ହିନ୍ଦୁ କହିବୁଲୁ, ବୌଦ୍ଧ କହିବୁଲୁ, ଜୈନ କହିବୁଲୁ, ଖ୍ରୀଷ୍ଟିଆନ କହିବୁଲୁ, ମୁସଲମାନ କହିବୁଲୁ, ଯେଉଁ ନାମରେ ଡାକୁନା କାହିଁକି, ବ୍ରାହ୍ମଣ କହୁ, ଶୂଦ୍ର କହୁ, ଭାରତୀୟ କହୁ, ଆମେରିକାନ କହୁ, ଯେକୌଣସି ନାମରେ ଡାକୁନା କାହିଁକି, ମଇଳା ଜଗାଇଲା ତ ଦଣ୍ଡ ମିଳିବ ହିଁ। ଏହା ହୋଇପାରିବ ନାହିଁ କି ଜଣେ ଲୋକ ନିଜର ଭିତରେ ବିକାର ଜଗାଇ ନେଉ, ମଇଳା ଜଗାଇ ନେଉ, ଆଉ ଭିତରେ ବଡ଼ ପ୍ରସନ୍ନତା ବି ଆସୁ, ଏପରି ହୋଇପାରିବ ନାହିଁ। ଜଣେ ଲୋକ ଭିତରୁ ମଇଳା ବାହାର କରିନେଉ, ଆଉ ପୁଣି ବହୁତ ଅସ୍ଥିର ବି ହେଉ, ହୋଇପାରିବ ନାହିଁ। ତାକୁ ସ୍ଥିରତା ଆସିବ, ଶାନ୍ତି ଆସିବ, ଏହା ଧରାବନ୍ଧା ନିୟମ ପ୍ରକୃତିର। ଆମର ଏଠି ଭାରତରେ ଏହାକୁ ଧର୍ମ କୁହାଯାଉଥିଲା। ପ୍ରତ୍ୟେକ ମହାପୁରୁଷ ଧର୍ମ ଧର୍ମ ଶିଖାଇବା ପାଇଁ ଆସେ, ବୌଦ୍ଧ ଧର୍ମ ଶିଖାଇବା ପାଇଁ ନୁହେଁ, ଜୈନ ଧର୍ମ ଶିଖାଇବା ପାଇଁ ନୁହେଁ, ଶିଖ ଧର୍ମ ଶିଖାଇବା ପାଇଁ ନୁହେଁ, ଧର୍ମ ଶିଖାଏ, ଧର୍ମ ସଂସ୍ଥାପନାର୍ଥାୟ। ଧର୍ମକୁ କିପରି ଲୋକ ଜାଣନ୍ତୁ, ଆଉ କିପରି ତା'ର ପାଳନ କରି ସୁଖୀ ହୁଅନ୍ତୁ, ଯାହା ସମସ୍ତଙ୍କର ଧର୍ମ, ଏଇ ଯେଉଁ କାମ କରୁଛନ୍ତି ଏଇଥିପାଇଁ କରୁଛନ୍ତି, ଖୁବ୍ ଭଲ ଭାବରେ ବୁଝିବା ଦରକାର, ଧୋକାରେ ରହିବା ଉଚିତ ନୁହେଁ। ଖୁବ୍ ଭଲ ଭାବରେ ବୁଝନ୍ତୁ କି କ'ଣ କରୁଛନ୍ତି, ଭିତରକୁ ଦେଖି 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 ବାରମ୍ବାର ଅନୁଭବ କରି କରି, ଗୋଟିଏ ପଟେ ମାନସର ଏହି ଚାରିଖଣ୍ଡ, ଦେଖ ଇଏ ଜାଣିବାବାଲା ଜାଣିଲା, ଇଏ ଚିହ୍ନିବା ବାଲା ଚିହ୍ନିଲା, ଇଏ ସମ୍ବେଦନଶୀଳ ହେଲା ବାଲା ସମ୍ବେଦନଶୀଳ ହେଲା, ତାକୁ ସୁଖଦ ବେଦନା ଲାଗିଲା କି ଦୁଃଖଦ ବେଦନା ଲାଗିଲା, ଆଉ ଏବେ ଦେଖ ଏଇ ପ୍ରତିକ୍ରିୟା କଲାବାଲା ପ୍ରତିକ୍ରିୟା କରିବାକୁ ଲାଗିଲା। ଏହି ଚାରିଖଣ୍ଡ ବାରମ୍ବାର ବାରମ୍ବାର ଧ୍ୟାନରେ ଆସୁଥିବ, ତେବେ ଏହି ପ୍ରତିକ୍ରିୟା କଲାବାଲା ଦୁର୍ବଳ ହୋଇ ଚାଲିଯିବ, ଆଉ ସେଇ ଜାଣିଲା ବାଲା ବଳବାନ ହୋଇ ଚାଲିଯିବ। ଆଜି ତ ଇଏ ଜାଣିଲା ବାଲା ବିଚାରା ବିଲକୁଲ ଦୁର୍ବଳ ହୋଇଯାଇଛି, ଆଉ ସେଇ ପ୍ରତିକ୍ରିୟା କଲାବାଲା ଆମ ମୁଣ୍ଡ ଉପରେ ଚଢ଼ି ବସିଛି, ଏପରି ଅନ୍ଧ କି ଯେବେ ଦେଖ ତେବେ ରାଗର ପ୍ରତିକ୍ରିୟା କରୁଛି, ଦ୍ୱେଷର ପ୍ରତିକ୍ରିୟା କରୁଛି, ମନକୁ ମଇଳା ହିଁ ମଇଳା କରୁଛି, ଗଣ୍ଠି ହିଁ ଗଣ୍ଠି ବାନ୍ଧୁଛି। ଏହାକୁ ବୁଝନ୍ତୁ, ଆଉ ଏହି ପ୍ରକାର ଆଗକୁ ଯାଇକି ଶରୀରର ଯେମିତି ଯେମିତି ଅନୁଭବ ହେବ ଖୁବ୍ ବୁଝା ପଡ଼ିବାକୁ ଲାଗିବ କି ଏହି ଶରୀରର ବି ପ୍ରପଞ୍ଚ କ'ଣ, ଏଇ ଯେଉଁ ଚାରି ମହାଭୂତର କଥା କହିଲି, କ୍ଷୁଦ୍ରାତି କ୍ଷୁଦ୍ର ପରମାଣୁ କଣିକା କ'ଣ, ଚାରି ମହାଭୂତ ଏକାଠି ହୋଇଗଲେ ପୃଥିବୀ ଅଗ୍ନି ଜଳ ବାୟୁ, ଆଉ ଏହାଙ୍କର ନିଜ ନିଜର ଗୁଣ ଧର୍ମ ସ୍ୱଭାବ, ପ୍ରତ୍ୟେକ ପରମାଣୁରେ ଏ ଆଠ କଥା ଯୋଡ଼ି ହୋଇଛି, ଆଉ ଏହା ପରମାଣୁମାନଙ୍କର ସମୂହ ଆଉ କିଛି ନୁହେଁ, ଏହିପରି ପରମାଣୁମାନଙ୍କର ସମୂହ ସାରା ସଂସାରରେ ଅଛି। ତେଣୁ ବାହାର ଭିତର ଏକ ଜାଣ ଏକା ହିଁ ଅଟେ, ବାହାରେ ବି ସେଇ କଥା, ଗୋଟିଏ ବରଫ, ବରଫ ଖଣ୍ଡ ନିଦାନା ପୃଥିବୀ ପରି ନିଦା, ଟିକେ ତାକୁ ତାପ ଲାଗିଲା ତ ବଦଳିଗଲା, ପାଣିକୁ ବଦଳିଗଲା, ଆହୁରି ଗରମ ଲାଗିଲା ବାମ୍ଫ ହୋଇଗଲା, ବାମ୍ଫ ହୋଇକରି ଉଡ଼ିଗଲା, ଆଉ କେଉଁଠି ଥଣ୍ଡା ହେଲା ତ ପୁଣି ପାଣି ହୋଇକରି ଆସିଗଲା। ଆରେ ଚାରି ହିଁ ସେଥିରେ ନିହିତ ଅଛନ୍ତି ନା, ଏହିପରି ପ୍ରକୃତିରେ ସବୁ ଜାଗାରେ ଏହି ଚାରିଟା ଜିନିଷ ନିହିତ ଅଛନ୍ତି, ପୃଥିବୀ ଅଗ୍ନି ଜଳ ବାୟୁ, ପୃଥିବୀ ଅଗ୍ନି ଜଳ ବାୟୁ। ଆକାଶକୁ ମହତ୍ତ୍ୱ ଦେଉନାହିଁ, ଏଇଥିପାଇଁ ଦେଉନାହିଁ କି ସେହି ଆକାଶ ଯୋଗୁଁ ନା ତା ଆମ ଭିତରେ ବିକାର ଜାଗିବାର କାରଣ ଥାଏ, ନା ସେହି ଆକାଶ ଯୋଗୁଁ ବିକାର ଦୂର ହେବାର କାରଣ ଥାଏ। ଏହି ଚାରିଙ୍କ ଯୋଗୁଁ ଆମେ ଅଜ୍ଞାନରେ ବିକାର ଜନ୍ମାଉଛନ୍ତି, ଆଉ ହୋସ ଆସିଯିବ ତ ବିକାର ଜଗାଇବା ବନ୍ଦ କରିଦେବା, କ'ଣ ହେବ, କ୍ଷଣ ପ୍ରତିକ୍ଷଣ ଏହି କ୍ଷଣ ଗୋଟିଏ 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 ପରମାଣୁକୁ ଅଲଗା ଅଲଗା ଅନୁଭବ କରିପାରିବେ ନାହିଁ, କିନ୍ତୁ ଗଦା ଗଦା ପରମାଣୁପୁଞ୍ଜ ଉତ୍ପନ୍ନ ହେଉଛନ୍ତି ଉତ୍ପନ୍ନ ହେଉଛନ୍ତି। ସେଥିରେ ଚାରିଟା ଯାକ ଧାତୁ ନିହିତ ଅଛନ୍ତି, କିନ୍ତୁ କୌଣସି ଗୋଟିଏ ଧାତୁ ବଡ଼ ପ୍ରମୁଖ ହୋଇଆସୁଛି, କେବେ ପୁଞ୍ଜ ଏକାଠି ହୋଇକରି ଆସିଲା ତ ସେହି ପରମାଣୁପୁଞ୍ଜରେ ପୃଥିବୀ ଧାତୁ, ପୃଥିବୀ ଧାତୁ ପ୍ରମୁଖ ଅଛି, କେବେ ଅଗ୍ନି ଧାତୁ, କେବେ ବାୟୁ ଧାତୁ, କେବେ ଜଳ ଧାତୁ, ତ ସେମାନଙ୍କର ଯେଉଁ ସ୍ୱଭାବ ତାହା ଆମକୁ ଅନୁଭୂତ ହେବ। କ'ଣ ସ୍ୱଭାବ ପୃଥିବୀ ଧାତୁର କ'ଣ ସ୍ୱଭାବ, ପଥର ଭଳି ହୋଇଯାଏ, ଭାରିପଣ ବା ହାଲୁକାପଣ ଏହା ତା'ର ସ୍ୱଭାବ। ତେଣୁ ଧ୍ୟାନ କରୁ କରୁ କେବେ କେଉଁଠି ଭାରିପଣ ଲାଗିବ, କେବେ ହାଲୁକାପଣ ଲାଗିବ, ତେବେ ବୁଝନ୍ତୁ କି ଇଏ ଏପରି ପରମାଣୁ ଏହି କ୍ଷଣି ଏକାଠି ହୋଇଛନ୍ତି, ପ୍ରକଟ ହୋଇଛନ୍ତି, ଯାହା ପୃଥିବୀ ଧାତୁର ପ୍ରଧାନତା ନେଇଛନ୍ତି। ଏହିପରି ଅଗ୍ନି ଧାତୁର ପ୍ରଧାନତା ନେଇ ପରମାଣୁ ଏକାଠି ହେବେ, ପ୍ରକଟ ହେବେ, ତ ଗରମ ଲାଗିବ କିମ୍ବା ଥଣ୍ଡା ଲାଗିବ। ତେଣୁ ଯେପରି ଭାରି ଓ ହାଲୁକାପଣର ସମୁଦାୟ କ୍ଷେତ୍ର ପୃଥିବୀ ଧାତୁର କ୍ଷେତ୍ର, ସେହିପରି ତାପମାନର ସମୁଦାୟ କ୍ଷେତ୍ର ଥଣ୍ଡାରୁ ଥଣ୍ଡା ଆଉ ଗରମରୁ ଗରମ, ଯାହା ତାପମାନର କ୍ଷେତ୍ର ପୁରା ଅଗ୍ନି ଧାତୁର କ୍ଷେତ୍ର, ବାୟୁ ଧାତୁର କ୍ଷେତ୍ର, ଏଇ ଯେଉଁ ଅନୁଭବ କରୁ କରୁ କେଉଁଠି ହଲଚଲ ହେଉଛି, କେଉଁଠି ଧକ୍ଧକ୍ ହେଉଛି, କେଉଁଠି ଫଡ଼ଫଡ଼ ହେଉଛି, କେଉଁଠି ତରଙ୍ଗ ପରି ହଲୁଛି, ଚଳନ ଅଛି, କମ୍ପନ ଅଛି, ଏଇ ଯେଉଁ ହଲଚଲ ହେଉଛି ଏହା ବାୟୁ ଧାତୁର। ଏହି ବାୟୁ ଧାତୁର ପରମାଣୁ ଏକାଠି ହୋଇ ଆସିଲେ ଆଉ ଏପରି ନିଜର ସ୍ୱଭାବ ପ୍ରକଟ କରିବାକୁ ଲାଗିଲେ। ଜଳ ଧାତୁର ଜଳରେ ଜଳୀୟ ବାଷ୍ପ ଅଛି, ତା'ର ବାନ୍ଧିବାର କାମ, ଏହି ସବୁକିଛି ଯେମିତି ଏକତ୍ର ହୋଇଗଲା, ବାନ୍ଧି ହୋଇଗଲା, ଏହି ପୁରା ଶରୀର ଆମକୁ ଏକଦମ ବାନ୍ଧି ହେବା ଭଳିଆ ମାଲୁମ ହୁଏ, ପରମାଣୁ ଅଲଗା ଅଲଗା ହେଉନାହିଁ, ଜଳ ଧାତୁ। ତ ଭାଇ ଏହି ଚାରି ଧାତୁ ନିଜର ସ୍ୱଭାବ ପ୍ରକଟ କରୁଛନ୍ତି, ଏହାରି ଯୋଗୁଁ ଭିନ୍ନ ଭିନ୍ନ ପ୍ରକାରର ସମ୍ବେଦନା ହେଉଛି। ଏହି ଚାରିଙ୍କୁ ଛାଡ଼ି ଆମକୁ ପଞ୍ଚମ ସମ୍ବେଦନା ହୁଏ ନାହିଁ, କୌଣସି ପଞ୍ଚମ ପ୍ରକାରର ହେବ ନାହିଁ, ଏମାନଙ୍କ ସମ୍ବନ୍ଧିତ ହିଁ ହେବ। ପଞ୍ଚମ ତ ଯେବେ ଏମାନଙ୍କ ଉର୍ଦ୍ଧ୍ୱକୁ ଚାଲିଯିବା, ନିର୍ବାଣର ଅନୁଭୂତି ହେବ, ତେବେ ଯାଇ, ଏବେ ତା'ର କଥା ନୁହେଁ। ଏମାନଙ୍କ ମଧ୍ୟରୁ ଯିଏ ବି ପ୍ରମୁଖ ହୋଇ ଆସିଲା, ଗରମ ଲାଗିବାକୁ ଲାଗିଲା, ଆଚ୍ଛା ଇଏ ଅଗ୍ନି ଧାତୁ ପ୍ରକଟ ହୋଇଛି, ଆରେ ତୁ ବି ଅନିତ୍ୟ, ତୋର ଗୋଟିଏ ଗୋଟିଏ ପରମାଣୁ ଅନିତ୍ୟ, ତୁ ଏକାଠି ହୋଇ ପୁଞ୍ଜୀଭୂତ ହୋଇ ଆସିଛୁ, ଘନୀଭୂତ ହୋଇ ଆସିଛୁ, କେଉଁଠି ରହିବୁ ଅନନ୍ତକାଳ ପର୍ଯ୍ୟନ୍ତ, ଆଚ୍ଛା ଏଥର ପୃଥିବୀ ଧାତୁ ଆସିଲା, ଏଥର ଜଳ ଧାତୁ ଆସିଲା, ଏଥର ବାୟୁ ଧାତୁ ଆସିଲା, ଏମିତି ତାକୁ ଦେଖି ଚାଲିବେ, ବୁଝି ଚାଲିବେ, ପ୍ରତିକ୍ରିୟା କରିବେ ନାହିଁ, ତା'ର ବାହାରକୁ ବାହାରିବାର ରାସ୍ତା ମିଳିଗଲା। ଏହା ମଧ୍ୟ ବୁଝି ହେବାକୁ ଲାଗିବ, ଯେମିତି ଯେମିତି ଆଗକୁ ବଢ଼ିବେ କି କେବେ ଏହି ପୃଥିବୀ ଧାତୁ ପ୍ରମୁଖ ହୋଇକରି ଆସୁଛି, କେବେ ଜଳ ଧାତୁ ପ୍ରମୁଖ ହୋଇ ଆସୁଛି, କେବେ ବାୟୁ ଧାତୁ ଆସୁଛି, କେବେ ଅଗ୍ନି ଧାତୁ ଆସୁଛି, କାହିଁକି ଏପରି କାହିଁକି ହୁଏ, ଏହି ପରମାଣୁମାନଙ୍କର ନିର୍ମାଣ କିପରି ହୋଇଥାଏ। ଯେଉଁ ବ୍ୟକ୍ତି ସମ୍ୟକ ସମ୍ବୁଦ୍ଧ ହୁଅନ୍ତି ସେ ପ୍ରକୃତିର ସବୁ ନିୟମକୁ ଖୁବ୍ ଗଭୀର ଭାବେ ଜାଣିଯାଆନ୍ତି, ଲୋକଙ୍କୁ ପ୍ରକଟ ସେତିକି କଥା କରନ୍ତି କି ଯେତିକି କଥାରେ ସେମାନଙ୍କର କଲ୍ୟାଣ ହେବ, ଯେଉଁ କଥାରେ ସେମାନଙ୍କର ମୁକ୍ତିର ରାସ୍ତା ଖୋଲିବ ତାହା ବୁଝାଇବେ, ବାକି ଅନ୍ୟ କଥାରେ ଭ୍ରମିତ କରିବେ ନାହିଁ। ଜାଣନ୍ତି କିନ୍ତୁ ଲୋକଙ୍କୁ ଭ୍ରମିତ କରିବେ ନାହିଁ। ଏହି କଥା ବୁଝାଇଲେ ଇଏ ପରମାଣୁ କିପରି ଉତ୍ପନ୍ନ ହୁଅନ୍ତି, ତାହେଲେ ଆମେ ଆହାର କ'ଣ ଦେଉଛନ୍ତି, ଏହି ଶରୀରକୁ, ଏହି ଭୌତିକ ଶରୀରକୁ ଆମେ କ'ଣ ଆହାର ଦେଉଛନ୍ତି, ଯେମିତିକା ଆହାର ଦେଉଛନ୍ତି ସେହି ପ୍ରକାରର ପରମାଣୁ କଣିକା ନିର୍ମାଣ ହେବା ଆରମ୍ଭ ହୋଇଯିବ। ତେବେ ଦୁଇଟି ଆହାର ତ ଭୌତିକ ଆହାର, ଏହି ଭୌତିକ ଶରୀରକୁ ଭୌତିକ ଆହାର ଦେଉଛନ୍ତି, ମଟେରିଆଲ ଆହାର ଦେଉଛନ୍ତି, ଆଉ ଦୁଇ ଚେତେଶିକ ଆହାର, ଚିତ୍ତର ଆହାର ଦେଉଛନ୍ତି। କ'ଣ ଭୌତିକ ଆହାର, କ'ଣ ଚେତେଶିକ ଆହାର ତାକୁ ବୁଝନ୍ତୁ। ଭୌତିକ ଆହାର ଏକ ତ ଦିନରେ ଦୁଇଥର ତିନିଥର ଯେଉଁ ଭୋଜନ ନେଉଛନ୍ତି ଏହା ଭୌତିକ ଆହାର। ଯେଉଁ ପ୍ରକାର ଭୋଜନ ନେବା ସେହି ପ୍ରକାର ପରମାଣୁ କଣିକା ନିର୍ମାଣ ହେବା ଆରମ୍ଭ ହୋଇଯିବ, ଯେବେ ସାଧନାରେ ଖୁବ୍ ଆଗକୁ ବଢ଼ିଯିବେ ଆଉ ଏ ସମ୍ବେଦନା ଗୁଡ଼ିକୁ ଖୁବ୍ ଅନୁଭବ କରିବାକୁ ଲାଗିବେ, ତେବେ ଖୁବ୍ ଜାଣିବେ କି ଆଜି ଖୁବ୍ ଲଙ୍କା ମସଲାର ଭୋଜନ ନେଇଛନ୍ତି, ଖୁବ୍ ରାଗ ମସଲାର ଖାଦ୍ୟ ଖାଇଛନ୍ତି, ଆଉ ବସିଲେ ଧ୍ୟାନ କରିବାକୁ ତ ତାତି ଫୁଟିବ, ପୁରା ଶରୀର ଜଳିବାକୁ ଲାଗିବ। ଅଗ୍ନିଧାତୁର ପରମାଣୁ ଭୋଜନ ଉପରେ ନେଇଛନ୍ତି ନା, ଅଗ୍ନିଧାତୁର ପରମାଣୁ, ଅଗ୍ନିଧାତୁର ପରମାଣୁ କୌଣସି ଦିନ ମାନ ଗରିଷ୍ଠ ଛଣା ହୋଇଥିବା ବାସି ଭୋଜନ ଖାଇଦେଲେ, ତ ପୃଥିବୀ ଧାତୁର ପରମାଣୁ ଏଭଳି ଭାରିପଣ ଆସିବ, ତନ୍ଦ୍ରା ତନ୍ଦ୍ରା ଆସିବ, ଭାରିପଣ ଆସିବ, ପୃଥିବୀ ଧାତୁର ପରମାଣୁ ଯେମିତି ଭୋଜନ ନେବା ସେହି ପ୍ରକାରର ପରମାଣୁ ନିର୍ମାଣ ହେବା ଆରମ୍ଭ ହୋଇଯିବ ଶରୀରରେ। ନିୟମ ଅଟେ ପ୍ରକୃତିର। ଆମେ ଆଉ ଗୋଟିଏ ଆହାର ନିଅନ୍ତି ଭୌତିକ ଆହାର, ବାତାବରଣରୁ, ଋତୁରୁ, ଗରମ ଥଣ୍ଡା ବାତାବରଣ କିପରି, ଗରମ ଦେଶରେ ରହୁଥିବା ବ୍ୟକ୍ତିର ଶରୀର ଗୋଟିଏ ପ୍ରକାର ହେବ, ଥଣ୍ଡା ଦେଶରେ ରହୁଥିବା ବ୍ୟକ୍ତିର ଶରୀର ଗୋଟିଏ ପ୍ରକାର ହେବ, ତା'ର ପରମାଣୁ ସେହିଭଳିଆ ନିର୍ମାଣ ହେଉଛି। ପ୍ରତି ଲୋମ କୂପରେ ଆମେ ଗ୍ରହଣ କରୁଛନ୍ତି, ଆମ ଶରୀରର ପ୍ରତି ଲୋମ କୂପରେ ଆମେ ଏହି ପରମାଣୁ ଗ୍ରହଣ କରୁଛନ୍ତି, ଆଉ ତା ଅନୁସାରେ ପରମାଣୁ ଉତ୍ପନ୍ନ ହେଉଛି। ବହୁତ ସ୍ୱାସ୍ଥ୍ୟକର ବାତାବରଣରେ ରହିବେ ଶରୀର ସୁସ୍ଥ ରହିବ, ଅସ୍ୱାସ୍ଥ୍ୟକର ବାତାବରଣରେ ରହିବେ ଶରୀର ଅସୁସ୍ଥ ହୋଇଯିବ। ତ ଏହି ବାୟୁ ଆହାର କ'ଣ ଦେଉଛନ୍ତି, ଗୋଟିଏ ଭୋଜନର ଆହାର, ଅନ୍ୟଟି ବାତାବରଣର ଆହାର, ଏ ଦୁଇଟା ଭୌତିକ ଆହାର। ଏବେ ଚିତ୍ତର ଆହାର, ଚିତ୍ତର କ'ଣ ଆହାର, ଏହି ସମୟରେ ମୁଁ ମୋ ଚିତ୍ତଧାରାରେ କି ମଞ୍ଜି ବୁଣିଲି, ମାନେ କି ପ୍ରକାର କର୍ମସଂସ୍କାର ନିର୍ମାଣ କଲି, ତାହା ତାକୁ ଆହାର ମିଳିଲା। ଚିତ୍ତଧାରାକୁ ଏହି ଆହାର ମିଳିଲା, ଚିତ୍ତଧାରାକୁ ଯେଉଁ ଆହାର ମିଳିଲା ଚୈତସିକ ଆହାର, ମୁଁ କ୍ରୋଧ ଜଗେଇଲି, ଚିତ୍ତଧାରାକୁ ମୁଁ କ୍ରୋଧର ଆହାର ଦେଲି, ଦେଲା କ୍ଷଣି ପୁରା ଶରୀରରେ ତାତି ଫୁଟିବାକୁ ଲାଗିବ, ତାତି ଫୁଟିବାକୁ ଲାଗିଲା ତ ଅଗ୍ନିଧାତୁର ପରମାଣୁ ଉତ୍ପନ୍ନ ହେବାକୁ ଲାଗିଲା। ତେବେ ପ୍ରକୃତିର ଏହି ନିୟମ, ଲ ଅଫ୍ ନେଚର୍ ବୁଝା ପଡ଼ିଲା କି କେମିତି ମାଇଣ୍ଡ ମ୍ୟାଟରରେ ବଦଳି ଯାଉଛି, ଚିତ୍ତ କିପରି ଶରୀରରେ ପରିବର୍ତ୍ତିତ ହୋଇଯାଉଛି, ଏକଦମ୍ ମ୍ୟାଟରରେ ବଦଳିଗଲା। ଏମିତି ପରମାଣୁ ଜାଗିବାକୁ ଲାଗିଲା ଯାହାକି ତାତି 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 ଜନ୍ମେଇବ। ମନେକର ମୁଁ ଭୟର ସଂସ୍କାର ଦେଲି, ଭୟର ସଂସ୍କାର ଦେଲା କ୍ଷଣି ବାୟୁଧାତୁର ପରମାଣୁ କମ୍ପିବାକୁ ଲାଗିଲି, ଥରିବାକୁ ଲାଗିଲି। ତ ମୁଁ କେମିତି ଆହାର ଦେଉଛି ନିଜର ଚିତ୍ତଧାରାକୁ, କେମିତି ଆହାର ଦେଉଛି ମାନେ କେମିତି ସଂସ୍କାର ଉତ୍ପନ୍ନ କରୁଛି, ଠିକ୍ ସେହି ପ୍ରକାର ମୋର ଶରୀର ନିର୍ମାଣ ହେବା ଆରମ୍ଭ ହୋଇଯିବ, ସେହିଭଳି ପରମାଣୁ ଜାଗିବା ଆରମ୍ଭ ହୋଇଯିବ। ଚିତ୍ତର ଆଉ ଗୋଟିଏ ଆହାର ଅଛି, ଆଉ ତାହା ହେଲା ସଂସ୍କାରର ଫଳ। ଆଜିର ପୂର୍ବରୁ କେଜାଣି କେତେ ଜନ୍ମରୁ ମୁଁ କର୍ମସଂସ୍କାର ନିର୍ମାଣ କରିଛି, ତ କେଉଁ କର୍ମସଂସ୍କାର ଏହି କ୍ଷଣି ଫଳ ନେଇକି ଆସିଲା। ତେବେ ଯେଉଁ କର୍ମସଂସ୍କାର ଏହି କ୍ଷଣି ଫଳ ନେଇକରି ଆସିଲା ସେହି ପ୍ରକାରର ପରମାଣୁ ଉତ୍ପନ୍ନ ହେବା ଆରମ୍ଭ ହୋଇଯିବ। ମୁଁ କେବେ କ୍ରୋଧ ଜଗେଇଥିଲି ଏହି ଜନ୍ମରେ କି ଶହେ ଜନ୍ମ ଆଗରୁ ସେ ମଞ୍ଜି ପଡ଼ି ରହିଛି ଓ ଏବେ ତା'ର ସମୟ ପୁଷ୍ଟ ହେଲା, ଏବଂ ଯେହେତୁ ମଞ୍ଜି ବୁଣିବା ବେଳେ ତାତି ହିଁ ତାତି ଉତ୍ପନ୍ନ କରିଥିଲି, ତେଣୁ ତା'ର ଫଳ ବି ତାତି ହିଁ ତାତି ନେଇକରି ଆସିବ। ଖୁବ୍ ତାତିଲା, ମୌସୁମୀର ତାତି ନୁହେଁ, ଶିବିର ଲାଗେ, ହିମାଳୟରେ ବି ଶିବିର ଲାଗେ, ବିଦେଶରେ ଖୁବ୍ ଥଣ୍ଡା ଦେଶରେ ବି ଲାଗେ, ଲୋକ ରେଜାଇ ଘୋଡ଼େଇ ହୋଇ ବସନ୍ତି, ଆଉ ବିପସନ ଆରମ୍ଭ ହୁଏ ତ ଦିନେ ଦୁଇ ଦିନ ପରେ ପୁରା କପଡ଼ା ଖୋଲି ଫୋପାଡ଼ନ୍ତି। ତାତି ଏତେ ତାତି କ'ଣ ହୋଇଗଲା, ମୌସୁମୀର ତାତି ତ ନୁହେଁ, ଟେମ୍ପରେଚର୍ ତ ବଢ଼ି ନାହିଁ, କୌଣସି ଜ୍ୱର ତ ଆସିନାହିଁ, ଏହି ଭିତରର ପୁରୁଣା ସଂସ୍କାର ଫୁଟିଲା, ଆଉ ତାହା ଫୁଟିଲା ତ ତାତି 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 ରୂପରେ ଫୁଟିଲା। ତେବେ ଆମ ପୁରୁଣା ସଂସ୍କାରର ଯେଉଁ ଫଳ, ସେଇଟା ଯେଉଁ ପ୍ରକାରର ସଂସ୍କାର ଥିଲା ସେହି ପ୍ରକାରର ଫଳ ଆସିବ, ଯେମିତି ମଞ୍ଜି ସେମିତି ଫଳ, ଆଉ ସେହି ପ୍ରକାରର ପରମାଣୁ କଣିକା ନିର୍ମାଣ ହେବା ଆରମ୍ଭ ହୋଇଯିବ। ତ ଭାଇ, ଏହି ଚାରି ପ୍ରକାରର ଆହାର, ଦୁଇଟା ଭୌତିକ ଆହାର ଆଉ ଦୁଇଟା ଚୈତସିକ ଆହାର, ଏମାନଙ୍କ ଯୋଗୁଁ ଏହି ପରମାଣୁମାନଙ୍କର ଉତ୍ପତ୍ତି ହୋଇଥାଏ, ଆଉ ଯେପରି ପରମାଣୁମାନଙ୍କର ଉତ୍ପତ୍ତି ହୋଇଥାଏ ଆମକୁ ସେହି ପ୍ରକାରର ସମ୍ବେଦନା ହୋଇଥାଏ। ଏହାକୁ କ'ଣ ଭଲ ମାନିବା, ଏହାକୁ କ'ଣ ଖରାପ ମାନିବା, ଏହି ବୋଧ ଜାରି ରହୁ କି ଭାଇ ଏହି ସମୟରେ ମୋତେ ଯେଉଁ ସମ୍ବେଦନା ହେଲା ତାହା ଆଜିର ଭୋଜନ ଯୋଗୁଁ ହେଲା, କି ଋତୁ ଯୋଗୁଁ ହେଲା, କି ବାତାବରଣ ଯୋଗୁଁ ହେଲା, କିମ୍ବା ଆମର କୌଣସି ପୁରୁଣା କର୍ମ ସଂସ୍କାରର ଫଳ ଆସିଲା ତା ଯୋଗୁଁ ହେଲା, ଆରେ କିଛି ବି କାରଣରୁ ହୋଇଥାଉ, ମୁଁ ନୂଆ ସଂସ୍କାର ଉତ୍ପନ୍ନ କରିବି ନାହିଁ, ମୁଁ ନୂଆ କର୍ମ ସଂସ୍କାର ବିଲକୁଲ ଉତ୍ପନ୍ନ କରିବି ନାହିଁ, ମୁଁ ଏବେ ସେଥିରେ ଆଉ ନୂଆ ମଞ୍ଜି ବୁଣିଲା ବାଲା ନୁହେଁ, ବାସ୍ ହୋସ୍ ଆସିଗଲା। ଏପରି ହୋସ୍ ଆସିଗଲା ତ ରାସ୍ତା ଖୋଲିଗଲା ମୁକ୍ତିର। ସମ୍ବେଦନା ଯେମିତି ବି ଆସୁନା କାହିଁକି, ଆରେ ଇଏ ପରମାଣୁ ଆସିଛନ୍ତି ଭାଇ, ଭୋଜନ ଯୋଗୁଁ ଆସିଥିବ, ଋତୁ କାରଣରୁ ଆସିଥିବ, ପୁରୁଣା ସଂସ୍କାର ଯୋଗୁଁ ଆସିଥିବ, ଆମେ ପ୍ରତିକ୍ରିୟା କରିବୁ ନାହିଁ, ନା ଆମେ ରାଗର ମଞ୍ଜି ବୁଣିବୁ, ନା ଦ୍ୱେଷର ମଞ୍ଜି ବୁଣିବୁ, ଆମେ ତ ସମତାରେ ରହିବୁ, ମନର ସନ୍ତୁଳନ ବଜାୟ ରଖିବୁ, ବାସ୍ ମୁକ୍ତିର ରାସ୍ତାରେ, ମୁକ୍ତିର ରାସ୍ତାରେ, ବାସ୍ କାମ ତ ମାତ୍ର ଏତିକି। କଥାଟା ବଡ଼ ସିଧା ସିଧା, କିନ୍ତୁ ସାଧକ ଭୁଲିଯାଏ, ପୁଣି କୌଣସି ଭ୍ରାନ୍ତିରେ ପଡ଼ିଯାଏ। ଆଉ ପାଞ୍ଚଟା ବଡ଼ ବଡ଼ ଶତ୍ରୁ ଆମର, ସେମାନେ ଆମକୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ଯେମିତି ସାଧକ ତପସ୍ୟା କରିବାକୁ ଯାଏ, ପାଞ୍ଚଟା ବଡ଼ ବଡ଼ ଶତ୍ରୁ ତାକୁ ଘେରି ନିଅନ୍ତି। ପୁରୁଣା ଭାଷାରେ ତାକୁ କହିଲେ ନିବରଣ, ପାଞ୍ଚଟା ଆବରଣ ଆସିଯାଆନ୍ତି ଆମ ସାମ୍ନାରେ, ପର୍ଦ୍ଦା ଭଳିଆ, ସତ୍ୟ ଦେଖିପାରନ୍ତି ନାହିଁ। ତେବେ ଇଏ ପାଞ୍ଚ ଶତ୍ରୁଙ୍କୁ ବି ବୁଝି ରଖନ୍ତୁ, ସେମାନଙ୍କୁ ମୁଣ୍ଡ ଉପରେ ଚଢ଼ିବାକୁ ଦିଅନ୍ତୁ ନାହିଁ। ଦୁଇଟା ଶତ୍ରୁ ହେଲେ କାମଛନ୍ଦ ଆଉ ବ୍ୟାପାଦ। ପୁରୁଣା ଭାଷା ଆମେ ଏପରି ବୁଝିବା କି ରାଗ ଆଉ ଦ୍ୱେଷ ସାଧନା କାହିଁକି କରୁଛନ୍ତି, କି ଆମକୁ ରାଗ ବାହାର କରିବାର ଅଛି, ଆମକୁ ଦ୍ୱେଷ ବାହାର କରିବାର ଅଛି। ଆଉ ପାଗଳପଣ ଏପରି ମୁଣ୍ଡରେ ଚଢ଼ିଯିବ କି ରାଗ ହିଁ ଜଗାଇବାର କାମ କରିବା, ସାଧନା ନାଁରେ ରାଗ ଜଗାଉଛନ୍ତି, ସାଧନା ନାଁରେ ଦ୍ୱେଷ ଜଗାଉଛନ୍ତି, କିପରି ହେଉଛି ଟିକେ ବୁଝନ୍ତୁ। ଏହାକୁ ଆମେ କହୁଛୁ, 9 ଦିନ ପର୍ଯ୍ୟନ୍ତ ବିଲକୁଲ ମୌନ ରୁହନ୍ତୁ, ଖୁବ୍ ବୁଝାଉଛୁ। ଆଉ ବହୁତ ଲୋକ ମୌନ ରହନ୍ତି ବି, କିନ୍ତୁ କେହି କେହି ଭାଇ ରହିପାରନ୍ତି ନାହିଁ, ପୁରୁଣା ଅଭ୍ୟାସ ଅଛି ନା, ତ ଟୁପ୍ ଟାପ୍ କେଉଁଠି ୟା ସାଙ୍ଗରେ କଥା ହୋଇଗଲେ, କେଉଁଠି ତା ସାଙ୍ଗରେ କଥା ହୋଇଗଲେ, କଥା ହେବେ ତ କ'ଣ କଥା ହେବେ, ପ୍ରଥମ କଥା ଏହା କହିବେ ତୁମର କେମିତି ହେଲା। ଅନ୍ୟ ବିଷୟରେ ଜାଣିବାରେ ବଡ଼ କୌତୂହଳ, ନିଜ ଆଡ଼କୁ ଦେଖୁନାହାନ୍ତି, ତୁମର କେମିତି ହେଲା, ତୁମର କେମିତି ହେଲା। ଆଉ ଯାହାକୁ ପଚାରିଲେ ସେ କହିଦେଲେ, ମୋର ତ ପୁରା ଶରୀରରେ ଝିମ୍ 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 ହେଲା। ଆରେ ତୁମର ଝିମ୍ ଝିମ୍ ହେଲା, ମୋର ତ ହେଲା ହିଁ ନାହିଁ। ଆଉ କେହି କହିଦେବ, ମୋର ତ ବିଜୁଳି ଭଳି କରେଣ୍ଟ ଚାଲିଲା। ଆରେ ବିଜୁଳି ଭଳି କରେଣ୍ଟ ଚାଲିଲା, ମୋର ତ ଚାଲିଲା ହିଁ ନାହିଁ। ଏବେ ଦେଖ, ଧ୍ୟାନରେ ବସିବେ ତ ମୋତେ ଝିମ୍ ଝିମ୍ ଦରକାରରେ, ମୋତେ ଝିମ୍ ଝିମ୍ ଦରକାରରେ, ମୋତେ ବିଜୁଳିର କରେଣ୍ଟ ଦରକାରରେ, ମୋତେ ତ ମିଳିଲା ନାହିଁ ରେ, ତାକୁ ମିଳିଗଲାରେ। ଆରେ ପୁଣି ଦରକାରରେ ଦରକାରରେ ଆସିଥିଲେ ରାଗ ବାହାର କରିବା ପାଇଁ, ଏବେ ସାଧନା ନାଁରେ ହିଁ ରାଗ ଜଗାଇବାକୁ ଲାଗିଲେ, ଖୁବ୍ ରାଗ। ବହୁତ ବଡ଼ ଶତ୍ରୁ ମୁଣ୍ଡ ଉପରେ ଚଢ଼ି ବସିଲା, ବହୁତ ସଜାଗ ରହିବା ଉଚିତ, ଏପରି ଶତ୍ରୁକୁ ମୁଣ୍ଡ ଉପରେ ଚଢ଼ିବାକୁ ଦେବା ଅନୁଚିତ। ଏହିପରି ଦ୍ୱେଷର ଶତ୍ରୁ ଚାହୁଁଛନ୍ତି ଆମର ଦ୍ୱେଷ ବାହାରିଯାଉ, ଆଉ କରନ୍ତି ବିଲକୁଲ ଓଲଟା। ଗୋଟେ ଉଦାହରଣରୁ ବୁଝନ୍ତୁ, ବସିଛନ୍ତି ଘଣ୍ଟିକି ଅଧିଷ୍ଠାନରେ, ଗୋଡ଼ ଖୋଲିବାର ନାହିଁ, ହାତ ଖୋଲିବାର ନାହିଁ, ଆଖି ଖୋଲିବାର ନାହିଁ, ଅଧଘଣ୍ଟା ବିତିଲା, 1.5 ଘଣ୍ଟା ବିତିଲା, ଆଉ ଏବେ ତ୍ରାହି ତ୍ରାହି କରିବାକୁ ଲାଗିଲେ, ବହୁତ ପୀଡ଼ା ହେଉଛି ମଲିରେ ମଲିରେ, ଏବେ ଦେଖ ଗୋଡ଼ ଜଲ୍ଦି ଖୋଲିବା ଦରକାରରେ, ଏପରି କରିବାକୁ ଲାଗିଲା। ତ କୁହାଯାଇଥିଲା ଆଖି ଖୋଲିବେନି, କିନ୍ତୁ ରହିହେଉଛି କେଉଁଠି, ଏହି ପୀଡ଼ା ମୋତେ ହିଁ ହେଉଛି ନା ସମସ୍ତଙ୍କୁ ହେଉଛି, ତ ଟିକେ ନାକୁ ଆଖି ଖୋଲିକରି ଏମିତି ଦେଖିନିଏ ଚାରିପଟକୁ, ଆଉ ଏପରି ସଂଯୋଗ କି ସେ ସମୟରେ ସବୁ ଲୋକ ଯେମିତି ବୁଦ୍ଧ ଭଳି ବସିଛନ୍ତି, ବୁଦ୍ଧ ମୂର୍ତ୍ତି ଭଳିଆ, ମହାବୀର ମୂର୍ତ୍ତି ଭଳିଆ, ହରେ ବାବା, ତ ୟା ମାନେ ଏମାନଙ୍କୁ କଷ୍ଟ ହେଉନି, ଏ ପୀଡ଼ା ମୋତେ ହିଁ ହେଉଛି, ତ କାନ୍ଦୁଛନ୍ତି, ହାଏ ରେ ସମସ୍ତଙ୍କର ପୀଡ଼ା ଚାଲିଗଲା, ମୋର ଗଲା ନାହିଁ ରେ, ମୋ ପୀଡ଼ା ଏପର୍ଯ୍ୟନ୍ତ ଗଲା ନାହିଁ ରେ, ୟା ଆମ ଗୁରୁଜୀ କହୁଛନ୍ତି ସବୁ ଅନିତ୍ୟ, ସବୁ ଅନିତ୍ୟ, ଆରେ ବାବା ହୋଇଥିବ ଅନିତ୍ୟ, ଇଏ ମୋର ପୀଡ଼ା ତ ଅନିତ୍ୟ ନୁହେଁ, ଇଏ ତ ନିତ୍ୟ ଶାଶ୍ୱତ, ଇଏ ପର୍ଯ୍ୟନ୍ତ ଗଲା ନାହିଁ, ତୋତେ କେତେ ଥର କହିଲି ତୁ ଅନିତ୍ୟ, ତୁ ଅନିତ୍ୟ ତଥାପି ବି ଯାଉନି, ଆରେ ଦ୍ୱେଷ ହିଁ ଦ୍ୱେଷ ନା, ତ ଆସିଥିଲେ ଦ୍ୱେଷ ବାହାର କରିବା ପାଇଁ, ଏବେ ଦେଖ ଦ୍ୱେଷ ବଢ଼ାଇ ଚାଲିଛନ୍ତି, ଦ୍ୱେଷ ବଢ଼ାଇ ଚାଲିଛନ୍ତି। ଏହିପରି ଦୁଇଟା ଶତ୍ରୁ ଆହୁରି ଅଛନ୍ତି ଆମର, ଏହି ଶତ୍ରୁ କରନ୍ତି କ'ଣ ବୁଝିବା ଦରକାର, ଏମାନେ ଆମରି ବିକାର ଅଟନ୍ତି, ଆଉ ଶତ୍ରୁ କେହି ନାହାନ୍ତି। ଆମେ ଯେଉଁ ପୁରୁଣା ବିକାର ଏକାଠି କରି ରଖିଛନ୍ତି, ମହିଳା ଏକାଠି କରି ରଖିଛନ୍ତି, ଏହି ସାଧନା କରିବା ତ ସେହି ବିକାରକୁ ବାହାରିବାକୁ ହେବ, ରହିପାରିବ ନାହିଁ। ଆମେ ବିଜୁଳିର ବଟନ୍ ଅନ୍ କଲେ ଆଲୁଅ ଆସିଲା ତ ଅନ୍ଧାର ରହିପାରିବ ନାହିଁ, ଅନ୍ଧାରକୁ କହିବାକୁ ପଡ଼େ ନାହିଁ ତୁ ଚାଲିଯା, ତାକୁ ଯିବାକୁ ହିଁ ପଡ଼ିବ, ଆଲୁଅ ଆସିଗଲା ନା, ଯିବାକୁ ହିଁ ପଡ଼ିବ। ତ ବିପସନା ଆରମ୍ଭ କଲେ ଆଉ ଯେମିତି ଯେମିତି ବିପସନାରେ ବଢ଼ିବାକୁ ଲାଗିଲେ ବିକାର ପଳାଇବାକୁ ଲାଗିବ, ବାହାରିବେ ରହିପାରିବେ ନାହିଁ, ଆଉ ସେମାନେ ବାହାରିବାକୁ ଚାହାନ୍ତି ନାହିଁ। ଆସିଥିଲେ ତ ଘରକୁ କୁଣିଆ ଭଳିଆ, ଏବେ ଘରର ମାଲିକ ହୋଇଗଲେ, ଆମେ ବାହାରିବୁ ନାହିଁ, ଆଉ ତମେ ବିପସନା କରିକି ବାହାର କରିବାକୁ ଚାହୁଁଛ, ତ ଭିତରୁ ଝଟକା ଲଗାନ୍ତି, ଜୋରରେ ଝଟକା ଲଗାନ୍ତି, ବନ୍ଦ କର ଇଏ କ'ଣ କରିବାକୁ ଲାଗିଲୁ, ଆମକୁ ଭଲ ଲାଗୁନି। ତେବେ ଦୁଇ ପ୍ରକାରର ଝଟକା ଲଗାନ୍ତି, ଗୋଟିଏ ଝଟକା ତ ଏହା ଲଗାନ୍ତି କି ଯେମିତି ଧ୍ୟାନ କରିବାକୁ ବସିଲେ ଖୁବ୍ ଅଳସ ଆସିଲା, ଖୁବ୍ ଅଳସ ଆସିଲା, ଆରେ ରାତି ସାରା ଆରାମରେ ଶୋଇଲେ ଏବେ କ'ଣ ହୋଇଗଲା ଆମକୁ, ତ ଏଇ ଝଟକା ଲାଗିଲା ଭିତରକୁ କାମ ବନ୍ଦ କର, ଆମକୁ ଭଲ ଲାଗୁନାହିଁ, ଖୁବ୍ ଅଳସ, ଖୁବ୍ ତନ୍ଦ୍ରା, କାମ ହିଁ କରିବାକୁ ଦେବେ ନାହିଁ। ଏପରି ଶତ୍ରୁ ଯେତେବେଳେ ମୁଣ୍ଡ ଉପରେ ଚଢ଼େ ତ ଜୋର ଜୋରରେ ନିଶ୍ୱାସ ନେଇକି ତାକୁ ଦୂର କରନ୍ତୁ, ଆଉ ତା ଘଣ୍ଟିକିଆ ବୈଠକ ନୁହେଁ ତ ଟିକିଏ ସମୟ ଠିଆ ହୋଇଯାଆନ୍ତୁ, 5 ମିନିଟ୍ ଚାଲନ୍ତୁ, ଆଉ ଏହା ପରେ ବି ଦୂର ହେଉନି ତ ଥଣ୍ଡା ପାଣିର ଛିଟା ଆଖିରେ ଲଗାନ୍ତୁ। ଏହି ଶତ୍ରୁକୁ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ, ଏହି ଅଳସବାଲା ଶତ୍ରୁ କାମ କରିବାକୁ ଦେବ ନାହିଁ। ଆଉ ଏକ ଶତ୍ରୁ ତା'ର ଝଟକା ଲଗାଏ, ବଡ଼ ଅସ୍ଥିରତା ଜାଗେ, ବହୁତ ଅସ୍ଥିର, କାମ କରିବାକୁ ଇଚ୍ଛା ହେଉନାହିଁ, ଆଉ ସବୁକିଛି କରିନେବେ, ଏଠାକୁ ଚାଲିଯିବେ, ସେଠାକୁ ଚାଲିଯିବେ, ଏହା ପଢ଼ିଦେବେ, ଏହା ଲେଖିନେବେ, ଏଠାରେ ବୁଲିବେ, ସେଠାରେ ବୁଲିବେ, ସାଧନା କରିବେ ନାହିଁ, କାହିଁକିନା ଭିତରେ ବଡ଼ ଅସ୍ଥିରତା, ଝଟକା ଲାଗିଲା ଜୋରରେ। ଆଉ ସନ୍ଧ୍ୟାରେ ଯେତେବେଳେ କେହି କହିବ 6 ଦିନ ପୁରା ହେଲା, ଏବେ ତ 4 ଦିନ ହିଁ ବାକି, ସେତେବେଳେ ହୋସ୍ ଆସିବ, ଆରେ ଆଜି ଦିନ ମୁଁ ଏମିତି ହିଁ ନଷ୍ଟ କରିଦେଲି, ସେତେବେଳେ କାନ୍ଦିବେ, ବଡ଼ ପଶ୍ଚାତ୍ତାପ କରିବେ, ହାଏରେ ଆଜିର ଦିନ ମୁଁ ନଷ୍ଟ କରିଦେଲି। ଧର୍ମରେ କନ୍ଦାକଟା ନାହିଁ, ଧର୍ମରେ ନା ପଶ୍ଚାତ୍ତାପ ନା ପୂର୍ବାତାପ, କୌଣସି ତାପ ନାହିଁ, ବୁଝି ତ ଗଲେ ଭୁଲ ହୋଇଗଲା ଭାଇ, ଆଜି ମୋର ଭୁଲ ହୋଇଗଲା, ବାସ୍ କେହି ନିଜଠାରୁ ବଡ଼, କେହି ନିଜର ମାର୍ଗଦର୍ଶକ ପାଖକୁ ଯାଇକି ଆଜି ମୋର ଭୁଲ ହୋଇଗଲା, କାଲିଠାରୁ ଏ ଭୁଲ ବିଲକୁଲ ହେବ ନାହିଁ, ଏପରି ଦୃଢ଼ ନିଶ୍ଚୟ କରନ୍ତୁ, ବାସ୍ ଆଗକୁ ବଢ଼ିଯିବେ, ଶତ୍ରୁକୁ ମୁଣ୍ଡ ଉପରେ ଚଢ଼ିବାକୁ ଦେବେ ନାହିଁ। ଆଉ ଗୋଟିଏ ଶତ୍ରୁ ହୋଇଥାଏ, ପଞ୍ଚମ ଶତ୍ରୁ, ସେ ଦିନର ଭାଷାରେ ତାକୁ କହିଲେ ବିଚିକିତ୍ସା, ବହୁତ ପୁରୁଣା ଭାଷା, ଏହି ଶବ୍ଦ ବ୍ୟବହାର ହେଉନାହିଁ, ମାନେ ସନ୍ଦେହ ହୋଇଥାଏ, ଭିନ୍ନ ଭିନ୍ନ ପ୍ରକାରର ସନ୍ଦେହ ହୋଇଥାଏ, ଆରେ ବାବା କ'ଣ କରିବାକୁ ଲାଗିଲି, ଇଏ ବି କେଉଁ ସାଧନା, ଏଥିରେ ଆମ ପରମ୍ପରାର କିଛି କଥା ହିଁ ନାହିଁ, ଶ୍ୱାସକୁ ଦେଖ, ଶ୍ୱାସକୁ ଦେଖ, ଆରେ ଶ୍ୱାସକୁ ଦେଖିଲେ କ'ଣ ମିଳିବ, ଆଉ ଏବେ ଗରମକୁ ଦେଖ, ଥଣ୍ଡାକୁ ଦେଖ, ଆରେ ଏ ତ ଏମିତି ହୋଇଥାଏ, ମୁଁ ବସିଛି ତ ବସିବାରୁ ପାଦ ବଥେଇବ ହିଁ, ୟାକୁ କ'ଣ ଦେଖିବି। ଭିନ୍ନ ଭିନ୍ନ ପ୍ରକାରର ଶଙ୍କା, ଭିନ୍ନ ଭିନ୍ନ ପ୍ରକାରର ସନ୍ଦେହ, କାମ ହିଁ ହେବ ନାହିଁ। ପୁଣି ହୋସ୍ ଜଗାନ୍ତୁ କି ଭାଇ ଏହା ଆମର ଶତ୍ରୁ, କାମ କରିବାକୁ ଦେଉନାହିଁ, ଆରେ ଆମର ସବୁ ମାନ୍ୟତା 10 ଦିନ ପାଇଁ ଗୋଟିଏ କଡ଼କୁ ରଖିବା, ତା'ର ନିନ୍ଦା କରିବା ନାହିଁ, ଏବେ ଯେଉଁ କାମ ବତା ଯାଉଛି 10 ଦିନ ତ କରିକି ଦେଖିବା, ଏହିପରି ମନରେ ଉତ୍ସାହ ଜଗାଇ କାମରେ ଲାଗି ରୁହନ୍ତୁ। ଏହି 5ଟା ଶତ୍ରୁଙ୍କୁ ପାଖକୁ ଆସିବାକୁ ଦେବେ ନାହିଁ, ଏମାନେ ମୁଣ୍ଡ ଉପରେ ଚଢ଼ିଯିବେ ତ କ୍ଷତି ହିଁ କ୍ଷତି, ହାନି ହିଁ ହାନି, ଆଗକୁ ବଢ଼ିପାରିବେ ନାହିଁ। ଏହି 5 ଶତ୍ରୁ ରହିବେ ନାହିଁ, ଆଉ ଖୁବ୍ ଲଗନରେ କାମ କରିବେ ତ ଡିଆଁ ମାରିକି ଆଗକୁ ବଢ଼ିଯିବେ। ଭଗବାନ ବୁଦ୍ଧଙ୍କ ସମୟରେ ବି ହେଲା, ଆଉ ଆଜି ବି ଯେଉଁ ଲୋକ ଖୁବ୍ ପରିଶ୍ରମ କରି କାମ କରିବେ ପରିଣାମ ଭଲ ଆସିବ ହିଁ। ଭଗବାନ ବୁଦ୍ଧଙ୍କ ଜୀବନ କାଳରେ ଅନେକ ବ୍ୟକ୍ତି ଏହି ରାସ୍ତାରେ ଚାଲିକରି କେମିତି ମୁକ୍ତ ଅବସ୍ଥାରେ ପହଞ୍ଚିଗଲେ। ଅଙ୍ଗୁଳିମାଳ ନାମକ ଜଣେ ବ୍ୟକ୍ତି ଡାକୁ ଅଟେ, କୌଣସି କଥାକୁ ନେଇ ସେ ଗୋଟେ ପଣ କରିନେଲା କି ମୁଁ 1000 ମନୁଷ୍ୟଙ୍କୁ ମାରିବି, ତ କେମିତି ମନେ ରହିବ କେତେ ମାରିଲା, ତେଣୁ ଯାହାକୁ ମାରେ ତା ଅଙ୍ଗୁଳି କାଟି ନିଜ ଗଳାରେ ମାଳରେ ଗୁନ୍ଥି ଦିଏ, ତ 999 ହୋଇଗଲା, 999 ମନୁଷ୍ୟଙ୍କର ହତ୍ୟା କରିଛି ଇଏ, ଏବେ 1000 ତମକୁ ଖୋଜୁଛି। ତେଣୁ ସେହି ରାସ୍ତାରେ, ଯେଉଁ ରାସ୍ତାରେ ସେ ରହୁଛି ସେଟାକୁ ଡରି କରି କେହି ଯାଏ ହିଁ ନାହିଁ, ଏବେ ତାକୁ 1000ତମ ମିଳୁନାହିଁ, ଭଗବାନଙ୍କ ମନରେ କରୁଣା ଜାଗୁଛି, ଆରେ ଏଇ ପୁଅଟା ଭଟକି ଯାଇଛି, କି ରାସ୍ତାରେ ପଡ଼ିଯାଇଛି, ତ ବଡ଼ କରୁଣାର ସହ ଯାଉଛନ୍ତି, କରୁଣାର ସହିତ ଯାଉଛନ୍ତି, ଆଉ ଏହି ବିଦ୍ୟା ତାକୁ ଶିଖାଉଛନ୍ତି, ଏହି ପ୍ରକାର ଭିତରକୁ ଦେଖିବା ଆରମ୍ଭ କର, ଦେଖ ତୁ ନିଜ ଭିତରେ କେତେ ମଇଳା ଏକାଠି କରି ରଖିଛୁ, ଆଉ କେତେ ଦୁଃଖୀ ତୁ, ଦେଖ ତ ଭଲା, ଦେଖି 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 ପୁରା ସଫା କରିନେଲା, ମୁକ୍ତ ହୋଇଗଲା, ସନ୍ଥ ହୋଇଗଲା, ଅରହନ୍ତ ହୋଇଗଲା, ଏତେ କରୁଣା ଏବେ ସେହି ବ୍ୟକ୍ତି ଭିତରେ କିପରି ବଦଳିଗଲା, ଏତେ କରୁଣା, ଏବେ ବାହାର ସହରକୁ ଯାଉଛି, ଭିକ୍ଷୁ ହୋଇଗଲା, ଭିକ ମାଗିବାକୁ ସହରକୁ ଯାଏ, ଲୋକ ଚିହ୍ନନ୍ତି ଇଏ ସେହି ଅଙ୍ଗୁଳିମାଳ ଯିଏ ମୋର ବାପାର ହତ୍ୟା କରିଛି, କି ପୁତ୍ରର ହତ୍ୟା କରିଛି, କି ଭାଇର ହତ୍ୟା କରିଛି, କି ପତ୍ନୀର ହତ୍ୟା କରିଛି, ବଡ଼ ହତ୍ୟାର ଅଟେ, ତ ଲୋକ କ୍ରୋଧ ଯୋଗୁଁ ତାକୁ ପଥର ମାରନ୍ତି, ଲାଠିରେ ମାରନ୍ତି, ଶରୀରରୁ ଲହୁ ଝରେ, ଆଉ ତା ମନରେ ତ ସଦ୍ଭାବନା ହିଁ ସଦ୍ଭାବନା, ତୋର ମଙ୍ଗଳ ହେଉ, ତୋର କଲ୍ୟାଣ ହେଉ, ଏବେ କ୍ରୋଧ କୁଆଡ଼େ ଚାଲିଗଲା, ଆରେ ଯିଏ 999ଙ୍କର ହତ୍ୟା କରିଛି ତା'ର ଚିତ୍ତ ବିଲକୁଲ ନିର୍ମଳ ହୋଇଗଲା ଏଇ ଯେଉଁ ବିଦ୍ୟା ଦ୍ୱାରା, ତେବେ କ'ଣ ପାଇଁ କେହି ବ୍ୟକ୍ତି ନିଜ ଅପରାଧକୁ ସ୍ମରଣ କରି କରି କାନ୍ଦୁଛି, ଦେଖ ମୋ ଦ୍ୱାରା ଏ ଅପରାଧ ହୋଇଗଲା, ଆରେ କ'ଣ ଅପରାଧ ହୋଇଗଲା, ହୋଇଗଲା ଠିକ୍ ଅଛି, ଭୁଲ ହୋଇଗଲା ଆମେ ବି ମାନୁଛୁ, କିନ୍ତୁ ବିଦ୍ୟା ମିଳିଗଲା ନା, ମୋର କପଡ଼ା ମଇଳା ହୋଇଗଲା କୌଣସି ଭୁଲରୁ ହୋଇଗଲା, ଆରେ ସାବୁନ ମିଳିଗଲା ନା, ଏବେ ଏହାକୁ ସଫା କରିନେବି, ବିଲକୁଲ ନିର୍ମଳ ହୋଇଯିବି, ଆଗରୁ ବି ହେଉଥିଲା ଆଜି ବି ହେବ, ଏପରି କେଜାଣି କେତେ ଲୋକ, କେତେ ଲୋକ ବଦଳି ଚାଲିଗଲେ। ଗୋଟିଏ ଝିଅ ବିବାହ ହେଲା, ଆଉ କିଛି ବର୍ଷ ଯାଏ ସନ୍ତାନ ହେଲା ନାହିଁ। ତ ନାରୀର ସ୍ୱଭାବ, ତାକୁ ସନ୍ତାନର ଇଚ୍ଛା ହୋଇଥାଏ, ଆଉ ସନ୍ତାନ ମଧ୍ୟରେ ବି ପୁତ୍ରର ବେଶୀ ଇଚ୍ଛା ହୋଇଥାଏ। ତେଣୁ ବହୁତ ବ୍ୟାକୁଳ କି ମୋର ପୁତ୍ର ହୋଇଯାଉ, ମୋତେ ପୁତ୍ର ମିଳିଯାଉ। ଏପରି ସଂଯୋଗ ହେଲା, ତା'ର ପୁତ୍ର ହୋଇଗଲା, ବହୁତ ଖୁସି ହେଲା, ତା'ର ମନସ୍କାମନା ପୂର୍ଣ୍ଣ ହେଲା। ଏବେ ଛୁଆ ସାଥିରେ ତା'ର ବହୁତ ସ୍ନେହ, ହେବା ବି ଦରକାର ମାଆର ସ୍ନେହ, କିନ୍ତୁ ବହୁତ ଆସକ୍ତି ହୋଇଗଲା। ଆଉ ଏପରି ସଂଯୋଗ ହେଲା କି 2 ବର୍ଷ ହେଉ ହେଉ ସେଇ ଛୁଆକୁ ସାପ କାମୁଡ଼ି ଦେଲା, ଆଉ ସେ ମରିଗଲା। ଆରେ ଏତେ ବ୍ୟାକୁଳ, ଏତେ ବ୍ୟାକୁଳ! ବହୁତ ଗଭୀର ଆସକ୍ତି ଥିଲା, ବହୁତ ବ୍ୟାକୁଳ ହେଲା। ଲୋକେ କହିଲେ, ମାଆ ଇଏ ମରିଗଲାଣି, ଏହାକୁ ଆମେ ପୋତିବାକୁ ନେଇଯାଉ। ନାହିଁ, ପୋତିବାକୁ ଦେବି ନାହିଁ, ତାକୁ ଛାତିରେ ଜାବୁଡ଼ି ଧରି ତା'ର ଶବକୁ, ମୋ ଛୁଆଟାକୁ କେହି ହେଲେ ବଞ୍ଚାଇ ଦେବ, ମୋ ଛୁଆକୁ କେହି ହେଲେ ନୂଆ ଜନ୍ମ ଦେଇଦେବ, ଏବେ କାନ୍ଦିବାରେ ହିଁ ଲାଗିଛି, ଲୋକଙ୍କ ପାଖକୁ ଧାଇଁ ବୁଲୁଛି, ମୋ ଛୁଆଟାକୁ କୌଣସି ପ୍ରକାର ବଞ୍ଚାଇ ଦିଅ, ମୋ ଛୁଆକୁ ବଞ୍ଚାଅ, ତାକୁ ନୂଆ ଜନ୍ମ ଦିଅ। ଲୋକ ବୁଝିଲେ ଇଏ ପାଗଳି ହୋଇଗଲାଣି, କେହି କହିଲେ ତାକୁ କାହାରି କଥା କିଛି ବୁଝା ପଡ଼ିବ ନାହିଁ। ତେଣୁ କହିଲେ, ଦେଖ, ପାଖରେ ଭଗବାନ ବୁଦ୍ଧଙ୍କର ବିହାର ଅଛି, ଆଉ ସେ ଲୋକଙ୍କୁ ନୂଆ ଜନ୍ମ ହିଁ ଦିଅନ୍ତି, ଯାହା ଶିଖାନ୍ତି ସେଥିରେ ନୂଆ ଜନ୍ମ ମିଳେ, କିଏ ଜାଣେ ସେ ତୁମର କିଛି ସାହାଯ୍ୟ କରିଦେବେ, ଚାଲିଯାଅ। ତ ଗଲା ଭଗବାନଙ୍କ ସାମ୍ନାରେ ନିଜର ଛୁଆର ଶବ ରଖି, କହୁଛି, ଭଗବାନ, ଲୋକେ କହୁଛନ୍ତି ଇଏ ମରିଗଲା, ମୁଁ ତ କହୁଛି ମରିନାହିଁ, ବେହୋସ ହୋଇଯାଇଛି, ଆପଣ ଏହାକୁ କୌଣସି ପ୍ରକାର ବଞ୍ଚାଇ ଦିଅନ୍ତୁ। କରୁଣା ଜାଗୁଛି ଭଗବାନଙ୍କ ମନରେ, କ'ଣ କହୁଛନ୍ତି? ଆଚ୍ଛା ଝିଅ, ଯା, ତୁ ନଗରକୁ ଯାଇକି କୌଣସି ଘରୁ ଚିମୁଟାଏ ସୋରିଷ ଦାନା ମାଗିକି ନେଇଆ। ଆରେ ବଡ଼ ସହଜ କଥା, ଭଗବାନ କେଜାଣି କ'ଣ କରିବେ ଏଇ ସୋରିଷରେ। ଏବେ ଯାଉଛି, ତ ରୋକିଦେଲେ, ଦେଖ ପୁରା କଥା ବୁଝିକି ଯା, ସେହି ଘରୁ ଆଣିବୁ ଯେଉଁ ଘରେ କେହି ମରିନଥିବେ। ହଁ ମହାରାଜ, ସେହି ଘରୁ ଆଣିବି ଯେଉଁଠି କେହି ମରିନଥିବେ। ଯା ଏ ଘରକୁ ଘର, ମୋ ପୁଅ ମରିଯାଇଛି, ଭଗବାନ ବୁଦ୍ଧ କହୁଛନ୍ତି ଚିମୁଟାଏ ସୋରିଷ ଦାନା ନେଇଆ, ସେ ତାକୁ ବଞ୍ଚାଇ ଦେବେ, ମୋତେ ଦିଅନ୍ତୁ। ଆରେ ଚିମୁଟାଏ କ'ଣ, ତୋତେ ପୁରା ବସ୍ତା ଦେଇଦେଉଛୁ, ତୋ ପୁଅ କେମିତି ହେଲେ ବଞ୍ଚୁ? ତେବେ ତୁମ ଘରେ କେହି ମରି ତ ନାହାନ୍ତି ନା? ତ ମୁଁ ଲଟକି ଯାଏ ବିଚାରାର, ମରି କେମିତି ନାହାନ୍ତି ଭାଇ? କାହାର ମାଆ ମରିଛି, ବାପ ମରିଛି, କି ଭାଇ ମରିଛି, କି ପୁଅ ମରିଛି, କେହି ମରିଛି? ଯେଉଁ ଘରକୁ ଯାଏ କେହି ନା କେହି ମରିଛି। ପୁରା ନଗରର ପ୍ରଦକ୍ଷିଣ କରିକି ସନ୍ଧ୍ୟାକୁ ଆସିଗଲା, ଗୋଟିଏ ଘର ଏପରି ନାହିଁ ଯେଉଁଠି କେହି ମରିନାହାନ୍ତି। ହୋସ୍ ଆସିଗଲା, ଭଗବାନଙ୍କ ପାଖରେ ପହଞ୍ଚିଲା, ହୋସ୍ ଆସିଗଲା। ତାଙ୍କୁ ତ ହୋସ୍ ଦିଆଇବାର ଥିଲା ନା, ହୋସ୍ ଆସିଗଲା। ଆରେ ଯିଏ ଜନ୍ମ ହୁଏ ସେ ସରଳ ହେଉ ବିଳମ୍ବରେ ହେଉ ମରେ ହିଁ, ତା ପାଇଁ ବ୍ୟାକୁଳ ହେବାର ଆବଶ୍ୟକତା ନାହିଁ। ତୋର ବ୍ୟାକୁଳତା ବାହାର କରିବାର ରାସ୍ତା ମୁଁ ବତାଉଛି, ଏଇଆ କର, ସବୁ ବ୍ୟାକୁଳତା ଦୂର ହୋଇଯିବ। ଆଉ ଏହା ହିଁ କଲା, ଆଉ କରି 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 ସନ୍ଥ ହୋଇଗଲା, ଅରହନ୍ତ ହୋଇଗଲା। ଏତେ ମୈତ୍ରୀ, ଏତେ କରୁଣା! ମୋ ଭଳିଆ କେଜାଣି କେତେ ମହିଳା ବ୍ୟାକୁଳ ଅଛନ୍ତି। ଆରେ ଏମାନଙ୍କର ଏହି ବ୍ୟାକୁଳତା କେମିତି ଦୂର ହେଉ? ଜୀବନ ସାରା ଲୋକଙ୍କ ସେବା, ଲୋକଙ୍କ ସେବା, ଏଇଥିରେ ଲାଗିଗଲା। ଏହି ବିଦ୍ୟା କିପରି ବାଣ୍ଟିବି, ଏହି ବିଦ୍ୟା ଲୋକଙ୍କୁ କେମିତି ମିଳିଯାଉ, ଲୋକଙ୍କ ଦୁଃଖ କେମିତି ଦୂର ହେଉ, କେତେ ବଦଳିଗଲା ଏହି କିଶା ଗୌତମୀ। ଏହିପରି ଆଉ ଜଣେ ମହିଳା, ଏପରି ଘଟଣା ହେଲା କି ଗୋଟିଏ ଦିନରେ ତା'ର ପତି ମରିଗଲା, ତା'ର 2 ପୁତ୍ର ଥିଲେ ସେମାନେ ବି ମରିଗଲେ, ତା ମାଆ ମରିଗଲା, ତା ଭାଇ ମରିଗଲା, ତା ବାପା ମରିଗଲା, ଏବେ କେହି ନାହିଁ ତା'ର ସଂସାରରେ। ବଡ଼ ଦୁଃଖିନୀ, ଦୁଃଖରେ ପାଗଳି ହୋଇଗଲା, ଏବେ ଶ୍ରାବସ୍ତିର ଗଳିରେ ରାସ୍ତାରେ ନଗ୍ନ ବୁଲୁଛି, ତା'ର ହୋସ୍ ନାହିଁ, ବାଳ ମୁକୁଳା ହୋଇଛି, ବାଳକୁ ଟାଣୁଛି, ପିଲାମାନେ ଟେକା ଫୋପାଡ଼ନ୍ତି, କିଏ ଗାଳି ଦିଏ, ତା'ର କିଛି ହୋସ୍ ନାହିଁ। ଏପରି ବେହୋସି ଅବସ୍ଥାରେ, ପାଗଳି ଅବସ୍ଥାରେ ତା'ର କୌଣସି ଭାଗ୍ୟ ଜାଗିଲା, ପୁରୁଣା ପୁଣ୍ୟ ଜାଗିଲା? ଭଗବାନଙ୍କ ବିହାର ସମ୍ମୁଖରେ ଯାଉଥିଲା, ଆଉ ଦେଖିଲା ଭଗବାନ କୌଣସି ଧର୍ମ ଉପଦେଶ ଦେଉଛନ୍ତି, ଆଉ ବହୁତ ଲୋକ ବସି ଶୁଣୁଛନ୍ତି, ତାକୁ ବାଣୀ ବହୁତ ଭଲ ଲାଗିଲା, ତ ସେ ବି ବସିଗଲା। ଏବେ ସେହି ଧର୍ମର ସାରା ବାତାବରଣ ଏପରି ଥିଲା କି ସେହି ବାତାବରଣ ଯୋଗୁଁ ତାକୁ ହୋସ୍ ଆସିଗଲା। ହୋସ୍ ଆସିଗଲା ତ ଦେଖୁଛି କି ଆରେ ମୁଁ ନଗ୍ନ ଅଛି, ତ ବିଚାରକୁ ସଙ୍କୋଚ ଲାଗିଲା। ପାଖରେ କେହି ଲୋକ ଠିଆ ହୋଇଥିଲା, ସେ ତା ଚାଦର ତାକୁ ଦେଇଦେଲା, ସେହି ଚାଦରକୁ ସେ ଗୁଡ଼େଇ ହୋଇପଡ଼ିଲା। ସେବେଠାରୁ ତା ନାଁ ପଟାଚାରା, ଚାଦର ବାଲି ଭଉଣୀ ହୋଇଗଲା, ଆଉ ପୁରୁଣା ନାଁ ଲୋକେ ଭୁଲି ହିଁ ଗଲେ। ଭଗବାନ ଦେଖିଲେ, ବଡ଼ ଦୁଃଖିନୀ, ପାଖକୁ ଡାକିଲେ, ଆ ଝିଅ, ବହୁତ ଦୁଃଖିନୀ ଅଟୁ। ହଁ ମହାରାଜ, ମୋର କେହି ରହିଲେ ନାହିଁ, ସବୁ ମରିଗଲେ, ଆଉ ଗୋଟିଏ ଦିନରେ ହିଁ ମରିଗଲେ, କିଛି ଆପଣ କରନ୍ତୁ। ତ ବୁଝେଇଲେ, ଦେଖ ଝିଅ, ତୁ ଯେଉଁ କାନ୍ଦୁଛୁ ନା, ତାହା ଏହି ଜନ୍ମରେ ଯେଉଁ ଲୋକ ମଲେ ସେଥିପାଇଁ କାନ୍ଦୁଛୁ। ତୋତେ ଜଣା ଅଛି ତୋର କେତେ ଜନ୍ମ ହେଲାଣି? ଗଣି ହେବ ନାହିଁ ସେତେ ଜନ୍ମ ହେଲାଣି। ଆଉ ସବୁ ଜନ୍ମରେ କେହି ନା କେହି, କେହି ନା କେହି ମରିଛି, ତୋର ନିଜର ପ୍ରିୟ କେହି ନା କେହି ସବୁ ଜନ୍ମରେ ମରିଛନ୍ତି, ଆଉ ତୁ କାନ୍ଦିଛୁ ତାଙ୍କ ପାଇଁ। ସେଇ ତୋର ସବୁ କାନ୍ଦ, ସବୁ ଲୁହ ଏକାଠି କରିବା, ତ ସମୁଦ୍ର ସୃଷ୍ଟି ହୋଇଯିବ ଏତେ ବଡ଼। ଆଉ ଯିଏ ଯିଏ ମରିଛନ୍ତି ସେମାନଙ୍କ ହାଡ଼ ଏକାଠି କରିଦେବା, ତ ଗୋଟିଏ ପାହାଡ଼ ଠିଆ ହୋଇଯିବ। କାହା ପାଇଁ କାନ୍ଦୁଛୁ? ତୁ ନିଜ ଭିତରର ବ୍ୟାକୁଳତା ଦୂର କର, ଏଇ ବାହାର ବାହାରର ଜନ୍ମ ମରଣ ଏଥିରୁ ମୁକ୍ତି ପା, କାନ୍ଦଣାରୁ ଆପେ ଆପେ ମୁକ୍ତି ମିଳିଯିବ। ଏହି ବିଦ୍ୟା ଶିଖାଇଲେ, ଆଉ ଏହି ବିଦ୍ୟାକୁ କରି 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 ମୁକ୍ତ ହୋଇଗଲା, ସନ୍ଥ ହୋଇଗଲା, ଅରହନ୍ତ ହୋଇଗଲା, ଜୀବନ ସାରା ଲୋକଙ୍କ ସେବା କରିବାକୁ ଲାଗିଲା। ଏହି ବିଦ୍ୟା ଶିଖି କରିକି ସନ୍ନ୍ୟାସୀ ହୋଇଯାଆନ୍ତୁ, ବହୁତ ଭଲ କଥା। କାହିଁକିନା ସନ୍ନ୍ୟାସୀ ହେଲେ, ଭିକ୍ଷୁ ହେଲେ, ତେବେ ଆଉ କିଛି ଦାୟିତ୍ୱ ନାହିଁ, ଏହି କାମ କରିବାର ଅଛି, କିନ୍ତୁ ଜରୁରୀ ନୁହେଁ। କେତେ ବଡ଼ ସଂଖ୍ୟାରେ ଗୃହସ୍ଥ ଏହି ବିଦ୍ୟା ଶିଖିଲେ ଆଉ ନିଜର କଲ୍ୟାଣ କଲେ। ସେହି ସମୟର ଶ୍ରାବସ୍ତୀର ଜଣେ ବହୁତ ଧନବାନ ବ୍ୟକ୍ତି, ଅନାଥ ପିଣ୍ଡକ ନାଁ ତାର, ବହୁତ ଧନବାନ, ବିଦେଶ ଯାଏଁ ତାର ବ୍ୟାପାର ବ୍ୟାପିଥିଲା, ଗରିବଙ୍କୁ ବହୁତ ଖାଦ୍ୟ ବାଣ୍ଟେ, ଏଥିପାଇଁ ତା ନାଁ ହୋଇଗଲା ଅନାଥ ପିଣ୍ଡକ। ଏମିତି ନାଁ ତାର ସୁଦତ୍ତ ଥିଲା। ଆସିଲା ଭଗବାନଙ୍କ ସମ୍ପର୍କରେ, ନିଜର କିଛି ପୁଣ୍ୟ ବଳରେ ଆସିଗଲା, ଆସିଗଲା ଆଉ ତାଙ୍କଠାରୁ ଏହି ବିଦ୍ୟା ଶିଖିଲା। ଆଉ ଏପରି ଅବସର ହେଲା କି ଧ୍ୟାନ କରୁ କରୁ ତାକୁ ନିର୍ବାଣିକ ଅବସ୍ଥାର ଡୁବକି ଲାଗିଗଲା, ତାକୁ ଶ୍ରୋତାପନ୍ନ କହନ୍ତି। ପ୍ରଥମ ଥର ଯାହାକୁ ନିର୍ବାଣର ସାକ୍ଷାତକାର ହୋଇଯାଏ, ଇନ୍ଦ୍ରିୟମାନଙ୍କ ପରର ସତ୍ୟର ସାକ୍ଷାତକାର ହୋଇଯାଏ, ତ ଶ୍ରୋତାପନ୍ନ ମାନେ ଏହି ବ୍ୟକ୍ତି ସ୍ରୋତରେ ପଡ଼ିଗଲା। ଏବେ ଅତି ବେଶୀରେ 7 ଜୀବନରେ ଇଏ ପରମୁକ୍ତ ହୋଇ ହିଁ ଯିବ, ଦୁନିଆର କୌଣସି ଶକ୍ତି ତାକୁ ଅଟକାଇ ପାରିବ ନାହିଁ। ସେଇ ଅବସ୍ଥାକୁ ଆସିଗଲା ତ ନିର୍ମଳ ହେଲା ନା ଚିତ୍ତ, ଏବେ ରହି ହୁଏ ନାହିଁ। ଆରେ ଏପରି କଲ୍ୟାଣକାରୀ ବିଦ୍ୟା, ମୋ ପାଖରେ ଧନ ବହୁତ ଥିଲା କିନ୍ତୁ ଶାନ୍ତି ନଥିଲା, ଦାନ ବି ବହୁତ କରୁଥିଲି ଶାନ୍ତି ନଥିଲା, ଭିତରେ ଅସ୍ଥିରତା ହିଁ ଅସ୍ଥିରତା, ଉପଦ୍ରବ ହିଁ ଉପଦ୍ରବ, ଇଏ ଏପରି ଶାନ୍ତି ଦେଇଦେଲେ, ଆରେ ଏପରି ଶାନ୍ତି ସମସ୍ତଙ୍କୁ ଦରକାର। ସେ ସମୟରେ ଭଗବାନ ରାଜଗିରିରେ ରହୁଥିଲେ, ସେ ଶ୍ରାବସ୍ତୀର ବାସିନ୍ଦା ଥିଲା। କହିଲା କି ମହାରାଜ, ଆପଣ ଶ୍ରାବସ୍ତୀରେ ପାଦ ପକାନ୍ତୁ। ସେ ସମୟରେ ଭାରତର ସବୁଠାରୁ ବଡ଼ ଜନବହୁଳ ନଗରୀ ଥିଲା ଶ୍ରାବସ୍ତୀ, ବହୁତ ବଡ଼ ନଗରୀ, ବହୁତ ଲୋକ ଅଛନ୍ତି ତ ବହୁତ ଦୁଃଖୀ ଅଛନ୍ତି। ଆପଣ ସେଠାକୁ ଆସିବେ, ଏହି ବିଦ୍ୟା ବାଣ୍ଟିବେ ତ ଅନେକଙ୍କର କଲ୍ୟାଣ ହେବ। ଭଗବାନ ଟିକେ ମୁରୁକି ହସିଲେ, ତ ବୁଝିଗଲା, ମାନିଗଲେ, ତେଣୁ ଗଲା। ଏବେ ଭଗବାନ ଆସିବେ ତ କେଉଁଠାକୁ, ଧ୍ୟାନ କେନ୍ଦ୍ର କେଉଁଠି ହେବ, ନା କି ସହର ମଝିରେ ଯେଉଁଠି ବହୁତ କୋଳାହଳ ହେବ, ନା ସହରଠାରୁ ଏତେ ଦୂରରେ କି ଲୋକ ଯାଇପାରିବେ ନାହିଁ, ତେଣୁ ବହୁତ ଉପଯୁକ୍ତ ଜାଗା। କିଭଳିଆ ଖୋଜୁ ଖୋଜୁ ଅନ୍ୱେଷଣ କରୁ କରୁ ଗୋଟିଏ ଉପବନ, ଗୋଟିଏ ଉଦ୍ୟାନ, ଗୋଟିଏ ବଗିଚା, ବହୁତ ଭଲ ଲାଗିଲା। ଏହା ଧ୍ୟାନ ପାଇଁ ଉପଯୁକ୍ତ, ଏହାକୁ କିଣିବା ଉଚିତ, କିଏ ଏହାର ମାଲିକ? ବୁଝିଲା ତ ଜଣାପଡ଼ିଲା କି ଦେଶର ରାଜାର ପୁତ୍ର ରାଜକୁମାରର, ଜେତ ରାଜକୁମାରର ଏହି ବଗିଚା। ଗଲା ତା ପାଖକୁ କି ମୋତେ ତୁମର ବଗିଚା କିଣିବାର ଅଛି। ଆରେ ମୋର ବିକିବାର ନାହିଁ, ଆପଣ କିଛି ତ ଦାମ କୁହନ୍ତୁ, ବିକିବାର ନାହିଁ। ସେ ବହୁତ ପଛରେ ପଡ଼ିଗଲା ତ ଟାଳିବାକୁ କହିଲା, ଜାଣିଛ କେତେ ଦାମ ସେହି ବଗିଚାର? ପୁରା କ୍ଷେତ୍ରରେ ସୁନା ବିଛାଇବାକୁ ପଡ଼ିବ, ମଞ୍ଜୁର, ପୁରା କ୍ଷେତ୍ରରେ ସୁନା ବିଛାଇବି, ଗାଡ଼ିରେ ସୁନା ମୋର ଭର୍ତ୍ତି କରି କରି ଆଣୁଛି, ପୁରା ପୁରା କ୍ଷେତ୍ର ସୁନା ବିଛାଯିବ। ଯେତେ ରାଜକୁମାର ଦେଖିଲା, ଇଏ ସେଟ୍ ପାଗଳ ହୋଇଗଲା, କରୁଛି କ'ଣ? ସେ ସେଟ କହୁଛି, ମୁଁ ପାଗଳ ହୋଇନାହିଁ, ଏ ସ୍ଥାନ ଏତେ ପୁଣ୍ୟଶାଳୀ ହୋଇଯିବ, କେଜାଣି କେତେ ସଂଖ୍ୟାରେ ଲୋକ ଏଠାକୁ ଆସିବେ, ଏହି ବିଦ୍ୟାକୁ ଶିଖିବେ, ନିଜର ଦୁଃଖର ବାହାରକୁ ବାହାରିବେ, ଜନ୍ମ ମରଣର ଦୁଃଖରୁ ବାହାରକୁ ବାହାରିବେ। ଆରେ ମୋର ଏ ସମ୍ପତ୍ତି, ଏହା ସାମ୍ନାରେ କ'ଣ? କିଛି ନୁହେଁ। ଯେତେ ରାଜକୁମାର ବୁଝିଯାଉଛି, ସେ କହୁଛି, ବାସ୍ ଯେତିକି ବିଛେଇଲ ବିଛେଇଲ, ବାକି ଜମି ମୋ ତରଫରୁ ଦାନ। ଆଉ ସେଠାରେ ଆଶ୍ରମ ନିର୍ମାଣ ହେଉଛି, ତପଭୂମି ନିର୍ମାଣ ହେଉଛି, ଏହି ବିଦ୍ୟା ଶିଖାଉଛନ୍ତି। କିପରି ଲୋକ ବଦଳି ଯାଉଛନ୍ତି, କିପରି ଲୋକ ବଦଳି ଯାଉଛନ୍ତି। ବିଶାଖା ନାମରେ ଗୋଟିଏ ଝିଅ, ବହୁତ ଧନୀର ପୁତ୍ରୀ, ତା'ର ମାତାପିତା ବି ଭଗବାନଙ୍କ ସଂସ୍ପର୍ଶରେ ଆସି ଏହି ବିଦ୍ୟା ଶିଖିଲେ, ତା'ର ଜେଜେବାପା ଜେଜେମା ବି ଶିଖିଲେ, ଆଉ ସେ ବି ଶିଖିଲା। 7 ବର୍ଷର ଅବସ୍ଥା ଥିଲା ସେତେବେଳେ ଭଗବାନଙ୍କ ସଂସ୍ପର୍ଶରେ ଆସିଲା, ବଡ଼ ହେଲା, ବିବାହ ହେଲା, ତ ସଂଯୋଗ ଏପରି ହେଲା କି ଯେଉଁ ଘରକୁ ଗଲା ସେଠାରେ ଶାଶୁ ନାହିଁ, କେବଳ ଶ୍ୱଶୁର ଅଛି। ଆଉ ଶ୍ୱଶୁର ଦୁଇଟା ଯାକ କାମ କରେ, ଶାଶୁର ବି ଶ୍ୱଶୁରର ବି। ଏତେ ଚଣ୍ଡ ସ୍ୱଭାବର ଆଉ ଏତେ ସନ୍ଦେହୀ, ବହୁତ ଧନ ଅଛି କିନ୍ତୁ କଣା ପଇସାଟିଏ ବି ଦାନ ଦିଏ ନାହିଁ, ଘରେ ତା ପାଖରେ ଧର୍ମର ଚିହ୍ନ ବର୍ଣ୍ଣ ନାହିଁ। ଆଉ ଇଏ ଧର୍ମରେ ପୁଷ୍ଟ ହୋଇକି ଆସିଲା, ଆଉ ଘରର ବାତାବରଣ ଏମିତିକା, କ'ଣ କରିବ ବିଚାରି? ଦୁଆରକୁ କୌଣସି ଭିକ୍ଷୁ ଭିକ ମାଗିବାକୁ ଆସିଲେ ଆଉ ଏହାର ଶ୍ୱଶୁର ଭୋଜନ କରୁଛନ୍ତି, ତାକୁ ଜଣା ଅଛି ଇଏ କିଛି ହେଲେ ଦାନ ଦେବ ନାହିଁ। ତାଙ୍କୁ ଆଡ଼ କରି ଭିକ୍ଷୁଙ୍କୁ କହୁଛି, ମୋ ଶ୍ୱଶୁର ବାସି ଭୋଜନ ଖାଉଛନ୍ତି, ଆପଣ ଯାଆନ୍ତୁ ମହାରାଜ, ଇଏ ବାସି ଭୋଜନ ଖାଉଛନ୍ତି। ଭିକ୍ଷୁ ତ ଚାଲିଗଲେ, ବଡ଼ କ୍ରୋଧ ଆସିଲା ତାଙ୍କୁ, ଏତେ ବଢ଼ିଆ ଭୋଜନ ଖାଉଛି, ତୁମ ଭୋଜନକୁ ବାସି କହୁଛୁ? ବଡ଼ ସ୍ନେହର ସବୁ ବୁଝାଉଛି, ବାସି ହିଁ ନା, କେଉଁ ଜନ୍ମରେ ପୁଣ୍ୟର କାମ କରିଥିବ ତା ଫଳ ଆଜି ଆସିଲା। ଆଜି ତ କିଛି କରୁନାହ ନା, ଏହା ତାଜା ରୋଜଗାର ତ ନୁହେଁ ନା, ଇଏ ପୁରୁଣା ରୋଜଗାର, ବାସି ହିଁ ଖାଉଛ। ଧୀରେ ଧୀରେ ଏପରି ବୁଝେଇ ବୁଝେଇ ଏକଦମ ବଦଳେଇ ଦେଲା, ପୁରା ଘରର ବାତାବରଣକୁ ବଦଳେଇ ଦେଲା, ପୁରା ଘର ଧର୍ମରେ ପୁରିଗଲା, ବିପଶ୍ୟନରେ ପୁରିଗଲା। ବହୁତ ଶାନ୍ତିର ଜୀବନ, ବହୁତ ଶାନ୍ତିର ଜୀବନ। ଏପରି ଗୋଟିଏ ନୁହେଁ, ଦୁଇଟି ନୁହେଁ, ହଜାର ନୁହେଁ, ଲକ୍ଷ ସଂଖ୍ୟାରେ ଉତ୍ତର ଭାରତର ଲୋକ କି ପ୍ରକାର ଏହି ଧର୍ମର ଗଙ୍ଗାରେ ବୁଡ଼ ପକେଇ ପକେଇ ବୁଡ଼ ପକେଇ ପକେଇ କିପରି କଲ୍ୟାଣ ହେଲା ଲୋକଙ୍କର। ଇଏ ଯଦି ଖାଲି ସେହି ସମୟରେ ହେଉଥାନ୍ତା ତାହେଲେ ଆମେ ବୁଝନ୍ତେ କି ଭଗବାନ ବୁଦ୍ଧଙ୍କର କିଛି ଚମତ୍କାର ଥିଲା, ଏଇଥିପାଇଁ ହେଲା। ଆରେ ଚମତ୍କାର ହୋଇଥିଲେ ଯାହାର ପୁତ୍ର ମରିଗଲା କି ଯାହାର ପରିବାର ଲୋକ ମରିଗଲେ ସେମାନଙ୍କୁ ବଞ୍ଚେଇ ଦେଇଥାନ୍ତେ କି ନାଇଁ, ମୁଁ ନିଜର ଚମତ୍କାର ଦ୍ୱାରା ଏମାନଙ୍କୁ ବଞ୍ଚେଇ ଦେଉଛି, ତେବେ ବୁଦ୍ଧ ବୁଦ୍ଧ ହୋଇନଥାନ୍ତେ। ଧର୍ମ ଦେବାର ଅଛି ନା, ସେମାନଙ୍କୁ ଜନ୍ମ ଜନ୍ମର ଦୁଃଖରୁ ବାହାରକୁ ଆଣିବାର ଅଛି ନା, କିଛି ଚମତ୍କାର କଥା ନୁହେଁ। ଧର୍ମ ଏପରି, ସାଧନା ଏପରି, ଆପେ ଆପେ ଲୋକର କଲ୍ୟାଣ ହୋଇଥାଏ। ଆଜି ମଧ୍ୟ ସେହି ପ୍ରକାର ହେଉଛି। ବ୍ରହ୍ମଦେଶର ଏକ ଘଟଣା, ଯେମିତି ଭାରତ ସ୍ୱାଧୀନ ହେଲା, ଆଉ ଜଣେ ବୁଦ୍ଧିମାନ ବ୍ୟକ୍ତି ଭାରତରେ ଯେଉଁ ଛୋଟ ଛୋଟ ଅନେକ ରାଜୁଡ଼ା ଶାସନ ଥିଲା ସେହି ରାଜ୍ୟମାନଙ୍କୁ ମିଶାଇ ଦେଲେ, ଗୋଟିଏ ବଡ଼ ଭାରତ ନିର୍ମାଣ କଲେ। ଆଉ ଯେଉଁ ରାଜ୍ୟମାନଙ୍କର ରାଜା ଥିଲେ ସେମାନଙ୍କୁ ଖୁସି କରିବା ପାଇଁ ସେମାନଙ୍କ ମଧ୍ୟରୁ କେହି ଜଣଙ୍କୁ ରାଜା ପ୍ରମୁଖ କରିଦେଲେ, ସେମାନେ ସେଥିରେ ଖୁସ୍। ଏହିପରି ବର୍ମାରେ ମଧ୍ୟ ଛୋଟ ଛୋଟ ବହୁତ ରାଜୁଡ଼ା ଥିଲା, ଜଣେ ବୁଦ୍ଧିମାନ ବ୍ୟକ୍ତି ସେସବୁକୁ ବିଲୟ କରି ଏକାସାଥିରେ ମିଶାଇ ଦେଲେ। ଆଉ ସେହି ରାଜୁଡ଼ାମାନଙ୍କର ଜଣେ ରାଜା ଯିଏ ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲା ତାକୁ ଦେଶର ପ୍ରେସିଡ଼େଣ୍ଟ କରିଦେଲେ। ଏବେ ପ୍ରେସିଡ଼େଣ୍ଟର ତ କିଛି ପାୱାର ନାହିଁ, କିନ୍ତୁ ସେ ଏହି କଥାରେ ଖୁସ୍। ଆଗରୁ ଛୋଟିଆ ରାଜୁଡ଼ାର ରାଜା ଥିଲି, ଏବେ ତ ପୁରା ବର୍ମାର ପ୍ରେସିଡ଼େଣ୍ଟ। ସେ ଲୋକ ଏତେ ନିଶା କରେ, ଏତେ ନିଶା କରେ କି ଗୋଟିଏ ବହୁତ ବଡ଼ ପାର୍ଟି ହେଲା ପ୍ରେସିଡ଼େଣ୍ଟ ହାଉସ୍ରେ। ବାହାରର ଅନେକ ଲୋକ ଆସିଲେ, ନଗରରେ ବି ବହୁତ ପ୍ରତିଷ୍ଠିତ ଲୋକ ଆସିଲେ। ପାର୍ଟିର ସମୟ ହୋଇଗଲା, ଆଉ ଆୟୋଜକଙ୍କ ଦେଖା ନାହିଁ। ଅତିଥି ତ ଏତେ ଆସିଗଲେ, ପ୍ରାଇମ୍ ମିନିଷ୍ଟର ଦେଖୁଛି କ'ଣ ହେଲା ଭାଇ, ଅଧଘଣ୍ଟା ବିତିଗଲା, ଘଣ୍ଟେ ବିତିଗଲା, ତ ପଠେଇଲା କି ଉପରେ ତା'ର ନିବାସ ସ୍ଥାନରେ ଦେଖ କି କାହିଁକି ଆସୁନାହିଁ ସେ। ଲୋକମାନେ ସେଠାକୁ ଯାଇ ଦେଖିଲେ, ଆଉ ଆସି ତା କାନରେ କହିଲେ କି ସେ ତ ଆଜି ଏତେ ପିଇ ଦେଇଛି କି ପଡ଼ିଛି ଚଟାଣ ଉପରେ, ହୋସ୍ ହିଁ ନାହିଁ ତାକୁ, ତେବେ ପାର୍ଟି କିପରି ଚାଲିବ, ନେଇ ଆସ କୌଣସି ପ୍ରକାରେ, ତାକୁ ନେଇ ଆସ, ଏଠି ବସେଇଦେବା ଆଉ କାମ ଆରମ୍ଭ କରିଦେବା। ତ ଦୁଇ ଜଣ ଲୋକ ତାକୁ ସାହାରା ଦେଇକି ଆଣୁଛନ୍ତି, ଆଉ ସେ ହାକୁଟି ମାରି 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 ମାରିକା ଆସୁଛି। ବସେଇଦେଲେ, କାମ ଆରମ୍ଭ ହେଲା, ଭୋଜନ ପରସା ଗଲା, ଆଉ ଯେମିତି ଭୋଜନ ପରସା ଯାଇଛି ବାନ୍ତି କରିକି ପୁରା ଟେବୁଲ ଖରାପ କରିଦେଲା। ବିଚାରା ପ୍ରାଇମ୍ ମିନିଷ୍ଟର ବଡ଼ ଧାର୍ମିକ ବ୍ୟକ୍ତି ଥିଲା, ମୁଣ୍ଡରେ ହାତ ଦେଉଛି କି ଦେଖ କି ଭଳିଆ ଲୋକକୁ ଆମେ ପ୍ରେସିଡ଼େଣ୍ଟ କରିଦେଲେ, ତାକୁ କିଛି ହୋସ୍ ହିଁ ନାହିଁ। ତା'ପର ଦିନ ଫୋନ୍ କରୁଛି ପ୍ରାଇମ୍ ମିନିଷ୍ଟରକୁ, ଆପଣ କହିବେ ତ ମୁଁ ରିଜାଇନ୍ କରିଦେବି, ମୁଁ କ'ଣ କରିବି, ଆମର ରାଜ ପରିବାରରେ ଯେଉଁ ପ୍ରଥମ ଘୁଟି ଦିଆଯାଏ, ପ୍ରଥମ ଜନ୍ମ ଘୁଟି, ତାହା ମଦ ହିଁ ଦିଆଯାଏ, ମୋତେ ତ ସେବେଠାରୁ ମଦ ମିଳିଲାଣି, ମୋର ଅଧା ରକ୍ତ ହିଁ ମଦ ହୋଇଗଲାଣି, ମୋ ଠାରୁ ମଦ ଛାଡ଼ିବା ସମ୍ଭବ ନୁହେଁ, ଏବେ ରିଜାଇନ୍ କରେଇଲେ ବି କ'ଣ ହେବ। ଏହି ବ୍ୟକ୍ତି ନିଜର କିଛି ପୁଣ୍ୟ ବଳରେ ଗୁରୁଜୀଙ୍କ ଆଶ୍ରମ ସାମ୍ନାରେ ଯାଉଥିଲା, ଆଉ ତା ମନରେ ଆସିଲା କି ଭିତରେ କିଛି ଶାନ୍ତି ମାଲୁମ ହେଉଛି, ଚାଲ ଦେଖିବା। ଆଉ ସେଦିନ ଦଶମ ଦିନ ଥିଲା, ଶିବିର ସମାପନର ମୈତ୍ରୀ ହୋଇଥିଲା, ଚାରିଆଡ଼େ ଧର୍ମର ତରଙ୍ଗ ବହୁତ ଭଲ। ଗଲା ସେଠାକୁ, ସମସ୍ତଙ୍କ ମୁଖମଣ୍ଡଳରେ ବଡ଼ ଶାନ୍ତି, କ'ଣ ହେଉଛି ଏଠାରେ, ତ କହିଲେ ବିପଶ୍ୟନା ଶିଖାଯାଉଛି। ଆରେ ଭଗବାନ ବୁଦ୍ଧଙ୍କ ସମୟରେ ତ ବିପଶ୍ୟନା ଥିଲା, ଆଜି ବି କେହି ବିପଶ୍ୟନା ଶିଖାଉଛି? ହଁ ଶିଖାଉଛନ୍ତି, ଏତେ ଶାନ୍ତି ମିଳୁଛି, ମୋଠି ତ ଶାନ୍ତିର ଚିହ୍ନ ବର୍ଣ୍ଣ ନାହିଁ, ମୋ ପାଖରେ ଟିକେ ହେଲେ ଶାନ୍ତି ନାହିଁ, ମୋତେ ବି ମିଳିପାରିବ? ଆରେ ଭାଇ ସମସ୍ତଙ୍କୁ ମିଳିପାରିବ, ରାଜା ହେଉ କି ରଙ୍କ ହେଉ, ଏଥିରେ କିଛି ଫରକ ପଡ଼େନି, କାମ କରିବାକୁ ପଡ଼ିବ, କରିବି, ଦଶ ଦିନ ଏଠାରେ ରହିବାକୁ ପଡ଼ିବ, ରହିବି, ଆଉ ଏ ନିୟମ ଅଛି, ଦେଖ ଏଇ ପାଞ୍ଚଶୀଳ ମାନିବାକୁ ପଡ଼ିବ। ନା ବାବା ନା, ଚାରିଟା ତ ମାନିନେବି, ପଞ୍ଚମ ନୁହେଁ, ସେଇଟା ତ ନୁହେଁ, ତେବେ ଯାଅ ନିଜ ଘରକୁ, ଆମେ ଶିଖାଇବୁ ନାହିଁ, ଏଇ ପାଞ୍ଚଶୀଳ ହିଁ ମାନିବ ନାହିଁ ତ କିଛି ପାଇବନି, ଦଶ ଦିନ ପାଇଁ ମାନ, ତାପରେ ତମେ ଯାହା ଚାହୁଁଛ ତା କର। ନାହିଁ ନାହିଁ ଏପରି ତ ହେବ ନାହିଁ, ପୁଣି ଗୁରୁଜୀଙ୍କ ସହ ତର୍କ କରୁଛି। ଆଚ୍ଛା ଠିକ୍ ଅଛି, ସବୁବେଳେ ଏତେ ନେଉଥିଲି, ଏବେ ଅଧା ନେବି, ଆଚ୍ଛା ଏବେ ଗୋଟିଏ ପେଗ୍ ହିଁ ନେବି, ଆଚ୍ଛା ଅଧା ପେଗ୍ ନେବି, ମୂଳଚାଲ କରୁଛି। ଗୁରୁଜୀ କହିଲେ ଚାଲିଯାଅ ଏଠାରୁ, ଏଗୁଡ଼ା ସବୁ ନେବ ତ ମିଳିବ ନାହିଁ, କିଛି ମିଳିବ ନାହିଁ, ନିଜର ସମୟ ଖରାପ ହେବ, ଲୋକଙ୍କର ଶାନ୍ତି ଦେଖୁଛି ତ ରହି ହେଉନାହିଁ, ଆଉ ତା'ର ପୁରୁଣା ପୁଣ୍ୟ ବି ଥିଲା ତ କହୁଛି, ଭଲ କଥା, ମୁଁ ଘରକୁ ଯାଇକରି ପିଇବି, ତାକୁ ତ ଆପଣ ବନ୍ଦ କରିବେନି ନା? ଆରେ ମୁଁ କେଉଁଠି ବନ୍ଦ କରିବାକୁ ଆସିବି, ଘରକୁ ଯାଇକି ତୁ ଜାଣୁ, ତୋର କାମ ଜାଣେ, ବସିଗଲା। କେହି ଦଶ ଦିନ ତାକୁ ଧମକ ଦେଇନାହାନ୍ତି, କି ତୁ ଘରକୁ ଯାଇ ପିଇବୁ ତ ତୋତେ ଏଇ ଘୋର ନର୍କ ମିଳିବ, ଏହା ମିଳିବ, କିଛି ନାହିଁ। ଯେମିତି ସମସ୍ତେ କାମ କରନ୍ତି, ଶ୍ୱାସକୁ ଦେଖିବାକୁ ଲାଗିଲା, ସମ୍ବେଦନାକୁ ଦେଖିବାକୁ ଲାଗିଲା। 10 ଦିନ ପରେ କ'ଣ ହୋଇଗଲା? ନିଜର ପ୍ରେସିଡେଣ୍ଟ ହାଉସ୍କୁ ଯାଉଛି, କେଉଁଠି ଦୂରରେ ବି 100 ଗଜ ଦୂରରେ କେହି ଲୋକ ପିଇଛି ତ ନାକ ଚିପି ଧରୁଛି, ଗନ୍ଧଉଛି ରେ, ଇଏ କିଏ ପିଉଛି ରେ, ଆରେ କୁଆଡ଼େ ଚାଲିଗଲା ସବୁ, କୁଆଡ଼େ ଚାଲିଗଲା। ଏହି ପୁରା ଧର୍ମ ଏହି ପ୍ରକାରର ଉପଦେଶରୁ ଆସେ ନାହିଁ। ଜଣେ ଲୋକକୁ କହୁଛନ୍ତି ମଦର ଆଡ଼ିକ୍ସନ୍ ହୋଇଗଲା, ବ୍ୟସନ ଲାଗିଗଲା, କିମ୍ବା କାହାକୁ ବିଡ଼ି ସିଗାରେଟ୍ର ବ୍ୟସନ ଲାଗିଗଲା, କିମ୍ବା କାହାକୁ ଡ୍ରଗ୍ସର ବ୍ୟସନ ଲାଗିଗଲା, ଅଫିମର ବ୍ୟସନ ଲାଗିଗଲା। ତ ଭଗବାନ ବୁଦ୍ଧ ଦେଖିଲେ ଏହି ବ୍ୟସନ କ'ଣ, ମଦର ବ୍ୟସନ ନୁହେଁ। ମଦ ପିଇବା ଦ୍ୱାରା ଆମ ଭିତରେ ସମ୍ବେଦନା କିପରି ହେଉଛି, ସେ ସମ୍ବେଦନା ବଡ଼ ପ୍ରିୟ ଲାଗିଲା, ସେହିଭଳି ସମ୍ବେଦନା ବାରମ୍ବାର ଚାହୁଁଛି, ସେମିତିଆ ସମ୍ବେଦନା, ପୁଣି ଆସୁ ପୁଣି ଆସୁ ତ ପୁଣି ପିଏ, ପୁଣି ଆସୁ ପୁଣି ଆସୁ ପୁଣି ପିଏ। ତ ଏହି ଯେଉଁ ଆସକ୍ତି ଅଛି, ଏହା ସବୁ ସମ୍ବେଦନା ପ୍ରତି ଅଛି, ମଦ ପ୍ରତି ନୁହେଁ। ଆଉ ଏବେ ସମ୍ବେଦନାକୁ ଦେଖି 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 ସମ୍ବେଦନା ପ୍ରତି ସବୁ ଆସକ୍ତି କଟିଗଲା, ତ ଆପେ ଆପେ ମଦର ବାହାରକୁ ଆସିଗଲା। ଏପରି ଜଣେ ବର୍ମାର ପ୍ରେସିଡେଣ୍ଟ ହୋଇଯାଇଥାନ୍ତେ ତ ବୁଝନ୍ତେ କି କିଛି ଚମତ୍କାର ହୋଇଗଲା। ଆରେ ହଜାର ହଜାର ଲୋକ ପୁରା ଦୁନିଆ ସାରା କେତେ କେତେ ଆସକ୍ତିରେ ବୁଡ଼ିକି ରହିଥିବାର କି ପ୍ରକାର ବାହାରି ଆସୁଛନ୍ତି, ବାହାରି ଆସୁଛନ୍ତି, କିଏ ଗୋଟିଏ ଶିବିରରେ, କିଏ 2ଟା ଶିବିରରେ, କିଏ 3ଟା ଶିବିରରେ ବାହାରି ହିଁ ଯାଉଛନ୍ତି। ଆରେ ମଦ ଅଫିମ ଗଞ୍ଜେଇ ଡ୍ରଗ୍ସର କଥା କ'ଣ କହିବା, ବହୁତ ବଡ଼ ଆସକ୍ତି ହୋଇଥାଏ ଆମ ବିକାରର। କ୍ରୋଧୀ ଲୋକକୁ କ୍ରୋଧର ବ୍ୟସନ ଲାଗିଗଲା, ବାରମ୍ବାର କ୍ରୋଧ, ଜାଣୁଥାଏ କ୍ରୋଧ କରିବା ଭଲ ନୁହେଁ ତଥାପି କରିଥାଏ, ବାରମ୍ବାର କରିଥାଏ। ବାସନାବାଲା ବ୍ୟକ୍ତିକୁ ବାସନାର ବ୍ୟସନ ଲାଗିଗଲା, ବାରମ୍ବାର ବାସନା ଜଗାଇଥାଏ। ଭୟବାଲାକୁ ଭୟର ବ୍ୟସନ ଲାଗିଗଲା। ପ୍ରତ୍ୟେକ ବିକାର ଗୋଟିଏ ବ୍ୟସନ ଆଉ ଆମକୁ ବ୍ୟାକୁଳ କରିଥାଏ। ଏହି ବିଦ୍ୟା ଏପରିକି ସବୁ ବ୍ୟସନରୁ ଦୂର କରିଦେବ। ଏହି ସମ୍ବେଦନାକୁ ଏଇଥିପାଇଁ ଦେଖୁଛନ୍ତି, ଆମର ସବୁ ବ୍ୟସନ ଆମର ସବୁ ବିକାର ଏହି ସମ୍ବେଦନା ସହ ଯୋଡ଼ି ହୋଇ ରହିଛି। ଏହି ସମ୍ବେଦନା ଗୁଡ଼ିକୁ ସମତାର ସହିତ ଦେଖିବା ଆସିଗଲା ତ ସବୁ ବିକାର ବାହାରିଯିବେ, ସବୁ ବ୍ୟସନ ବାହାରିଯିବେ, ବଡ଼ ମଙ୍ଗଳ ହେବ, ବଡ଼ କଲ୍ୟାଣ ହେବ। ଧର୍ମରେ ମଙ୍ଗଳ ହିଁ ମଙ୍ଗଳ, ଯିଏ ଧାରଣ କରେ ତା'ର ହିଁ ମଙ୍ଗଳ। କେବଳ କଥା ଶୁଣିନେଲେ, କେବଳ ପଢ଼ିନେଲେ, କେବଳ ବୁଦ୍ଧି ଦ୍ୱାରା ଚିନ୍ତନ ମନନ କରିନେଲେ କାମ ହୁଏ ନାହିଁ, ଅନୁଭବ କରିବାକୁ ପଡ଼େ, ଅନୁଭବ କରିବାକୁ ପଡ଼େ। ଯିଏ ଯିଏ ଆସିଛନ୍ତି ବାକି 4 ଦିନରେ ଖୁବ୍ ଅନୁଭବ କରନ୍ତୁ, ଆଉ ଧର୍ମର ରାସ୍ତାରେ ଆଗକୁ ବଢ଼ି ବଢ଼ି ନିଜର ସବୁ ଦୁଃଖରୁ ମୁକ୍ତି ପାଆନ୍ତୁ, ସବୁ ଦୁଃଖରୁ ମୁକ୍ତି ପାଆନ୍ତୁ। ଖୁବ୍ ମଙ୍ଗଳ ହେଉ, ଖୁବ୍ କଲ୍ୟାଣ ହେଉ, ଖୁବ୍ ସ୍ୱସ୍ତି ମୁକ୍ତି ହେଉ, ଖୁବ୍ ସ୍ୱସ୍ତି ମୁକ୍ତି ହେଉ।
ଭବତ୍ ସର୍ବ ମଙ୍ଗଳଂ, ଭବତ୍ ସର୍ବ ମଙ୍ଗଳଂ, ଭବତ୍। So